శ్రీమద్ భాగవతం దశమ స్కంధ ఏకవింశతమ అధ్యాయ మనుషరత వర్ణనలో అనేక అత్యంత గంభీర వా రసపూర్ణ విశ్వకామి శునియా పంజాబ్ జీతురే ఆమె అధికారి నాయ కేవలం జీతు రాధాకృష్ణ రాధామాధవ వీడియో వచ్చింది సిద్ధమైన పాఠ గురించి తంగర ప్రతి విధాన పై సుఖదేవ గోస్వామి పరికేతు మహారాజ్ సమ్ముఖరే శరత ఋతుర బృందావన స్వభాగ వర్ణన కలపరే కృష్ణ బలరామకి భోళి బృందావన ప్రవేశ కరుచింది ଏବଂ ପ୍ରବେଶ କରି ବେଣୁବାଦନ କରିଛନ୍ତି ସେ ବେଣୁଙ୍କୁ ଶ୍ରବଣ କଲାପରେ ପ୍ରଜ ସ୍ତ୍ରୀମାନେ ବା ଗୋପୀମାନେ ସମସ୍ତେ ଜାଡ୍ୟତା ପ୍ରାପ୍ତ ହୋଇଛନ୍ତି ଉଦ୍ଦୀପକ ପ୍ରେମ ଉଦ୍ଦୀପକ ତାଙ୍କ ଅନ୍ତରରେ ପ୍ରେମ ଉଦ୍ଦୀପକ ହୋଇଛନ୍ତି ସାଧାରଣତଃ ଯାହା କୁହାଯାଏ ଯେଭଳି ମୃତ୍ୟୁ ବେଳେ ଜଣଙ୍କର ମୃତ୍ୟୁ ହୋଇଗଲା ଜଣଙ୍କର ଆକସ୍ମିକ ଦୁର୍ଘଟଣା ହୋଇଗଲେ ଯେମିତି ମର୍ମନ୍ତୁତ ଆମକୁ ଓଡ଼ିଆ ଭାଷାରେ ଲେଖାଯାଏ ମର୍ମନ୍ତୁତ ବିଷୟ ଦୁର୍ଘଟଣା ଯେଭଳି ଜଣଙ୍କୁ ଦୁଃଖ ଦିଏ ଭଗବାନଙ୍କର ସେବା ଭଗବାନଙ୍କର ରୂପ ଦର୍ଶନ କୃଷ୍ଣଙ୍କୁ ଦର୍ଶନ କରିବା ଶ୍ୟାମସୁନ୍ଦରଙ୍କୁ ସର୍ବଦା ଦର୍ଶନ କରିବା ତାଙ୍କୁ ସୁଖ ଦେବା ସେଥିରୁ ଗୋପୀମାନେ ବିରତ ହେଲା ମାନେ ତାଙ୍କୁ ସେଇଭଳି ଦୁଃଖ ହଉଥିଲା ଏ ହେଉଛି ଅନୁମାନର ଆମର ଆମର ସ୍ଥିତିଟା ଆମେ ଗୋଟେ ଅତି ଅତି ବଡ଼ ଜିନିଷଟାକୁ ଗୋଟେ ଅନୁମାନ କରିକି ବୁଝିବା ତାପରେ ଆଉ ସେ ଉପରକୁ ଯାଇପାରିବାନି ପରୋକ୍ଷ ଅପରୋକ୍ଷ ଜ୍ଞାନ ପରୋକ୍ଷ ଜ୍ଞାନ ଗୋଟେ ଅଛି ଅପରୋକ୍ଷ ଜ୍ଞାନ ଗୋଟେ ଅଛି କିନ୍ତୁ ପରୋକ୍ଷ ଅପରୋକ୍ଷ ଉପରେ ଆଉ ଗୋଟେ ଜ୍ଞାନ ଅଛି ସେଇ ଜ୍ଞାନଟାକୁ ଆମେ ଜାଣିନି ସେଟା ହେଉଛି ଅଧ୍ୟକ୍ଷ ଜ୍ଞାନ ଯେଉଁ ଭାଗବତ ଭଗବାନଙ୍କର ଭକ୍ତି ଯେଉଁ ହରିକଥା ନିର୍ଗୁଣ ହରିକଥା ଏସବୁ ଅଧ୍ୟକ୍ଷ ଜ୍ଞାନ ଅଧ୍ୟକ୍ଷ ଜ୍ଞାନ ମାନେ କ'ଣ ଇନ୍ଦ୍ରିୟ ଦ୍ୱାରା ସେଗୁଡ଼ିକ କି ଜାଣି ହେବନି ଅଧ୍ୟକ୍ଷ ଜ୍ଞାନ ଆମର କ'ଣ ଆମର ଦୁଇଟା ଜ୍ଞାନ ଅଛି ପରୋକ୍ଷ ପ୍ରତ୍ୟକ୍ଷ ଜ୍ଞାନ କେତେବେଳେ ପାଉଛେ କେତେବେଳେ ପରୋକ୍ଷ ଜ୍ଞାନ ପାଉଛେ ଅପରୋକ୍ଷ ଜ୍ଞାନ କେତେବେଳେ ପାଉଛେ ଅଧ୍ୟକ୍ଷ ଯେ ଜ୍ଞାନ ନାହିଁ ଅଧ୍ୟକ୍ଷ ଯେ ଜ୍ଞାନ ସେଥିପାଇଁ ତୁମର ଆମର ନ ଆସିବ କୃଷ୍ଣଙ୍କ ଗୁରୁଙ୍କର କୃପାରୁ କୃଷ୍ଣଙ୍କ କୃପାରୁ ଭକ୍ତି ସ୍ଥିତିରେ ଯେଉଁ ଉନ୍ନତ ଅବସ୍ଥା ଗୁଡ଼ା କିଛି ବୁଝି ହେବନି ସେଥିପାଇଁ ଆମ ଆଚାର୍ଯ୍ୟମାନେ ଏଇ ଦଶମ ସ୍କନ୍ଦର ବାଲ୍ୟଲୀଳା ଛଡ଼ା ଅଲଗା କିଛି ଲୀଳାକୁ ବର୍ଣ୍ଣନା କରନ୍ତି ନାହିଁ ଏମାନେ ତ ଇନ୍ଦ୍ର ଆସକ୍ତି ହେଇଛନ୍ତି ଏମାନଙ୍କୁ ଏସବୁ କଥା କହିଲେ ଅପରାଧୀ କାରଣ ସେମାନେ ଗୋପୀଙ୍କୁ ଗୋଟେ ସାଧାରଣ ବାଳକ ବାଳିକା ବୋଲି ଭାବିବେ ଯୁବତୀ ବୋଲି ଭାବି କାମରସ ଏଗୁଡ଼ାକ ବୋଲି ଭାବି ଅଧ୍ୟକ୍ଷ ଜ୍ଞାନ ଏସବୁ ବ୍ରଜସ୍ତ୍ରୀ ମାନେ ଜାଡ୍ୟତା ପ୍ରାପ୍ତ ହେଉଛନ୍ତି କୃଷ୍ଣଙ୍କର ବଂଶୀ ଧ୍ୱନି ଶୁଣିକି କୃଷ୍ଣଙ୍କୁ କେମିତି ଦର୍ଶନ କରିବେ କୃଷ୍ଣ କେମିତି ସୁଖ ପ୍ରଦାନ କରିବେ ଯେଭଳି ଗୋଟିଏ ସଂସାର ବ୍ୟକ୍ତିର ଅନ୍ତର ଭିତରେ ସବୁବେଳେ ଦିନ ରାତି ଗୋଟିଏ ଗୋଟେ ସାଂସାରିକ ବ୍ୟକ୍ତି ତୁମେ ପଚାରି ଦେଖ ଯିଏ ବୈବାହିକ ଜୀବନରେ ଆବଦ୍ଧ ହେଇଯାଇଛନ୍ତି ସ୍ତ୍ରୀ ପୁତ୍ର କନ୍ୟାକୁ ନେଇ ରହିଛନ୍ତି ତାଙ୍କ ଜୀବନର ସୁଖଟାକୁ ସେ ଜଳାଞ୍ଜଳି ଦେଇଦେଇଛନ୍ତି ସେ ଯାହା ସୁଖ କରନ୍ତି ତାଙ୍କ ସ୍ତ୍ରୀ ଛୁଆ ପିଲାର ସୁଖକୁ ଦେଖିକି ସେ ସୁଖ ଯୁଆଡ଼େ ନେଇକି ଯିବେ ପୁରୀ ନେଇକି ଯାଆନ୍ତୁ ଯୁଆଡ଼େ ନେଇକି ଯାଆନ୍ତୁ ସେ ଖାଲି ସ୍ତ୍ରୀ ପଚାରିଥିବେ ଭଲ ରହିଲେ କି ନାହିଁ ପୁଅକୁ ପଚାରି ତ ଭଲ ଲାଗୁଛି କି ନାହିଁ ପୁରୀକି ଯିବେ ଭଲ ଲାଗିଲା ତତେ କ'ଣ କିଣିବୁ କ'ଣ ନେବୁ ପୁଅକୁ ପଚାରିଥିବେ ତାଙ୍କ ଜୀବନରେ ସୁଖ କିଛି ନାହିଁ ସେ ଗୋଟେ ଏମିତି ବନ୍ଧନରେ ବାନ୍ଧି ହେଇଯାଇଛନ୍ତି କେବଳ ତାଙ୍କୁ ସୁଖୀ କରିକି ସୁଖାଇବେ ଗୋଟେ ବ୍ୟକ୍ତି ଯେତେବେଳେ ଭଲ ପାଉଛି ଜଣେ ବ୍ୟକ୍ତିକୁ ତାକୁ ସୁଖୀ କରିବା ପାଇଁ ଚେଷ୍ଟା କରୁଛି ଯିଏ ସୁଖ ଦେଇପାରିବନି ଯେ ତାଙ୍କୁ ସୁଖୀ ନ କରି ସେ ସଂସାର ବଞ୍ଚିପାରିବନି ତା ସହିତ ରହିବାକୁ ପଡିବ ନା ଆମ ଜୀବନ ଲକ୍ଷ୍ୟ ହେଲା ଗୋପୀମାନଙ୍କ ତ ଏଇ କଥା ଶିଖିବା କୃଷ୍ଣ କେମିତି ସୁଖ ଦେବା ଯୋଜନାଟା ଆମର ଯେଉଁ ଭକ୍ତି ଜୀବନରେ ଯେଉଁ ଯୋଜନାଟା ପଡ଼େ ଦୁଇଟା ଯୋଜନା ଭକ୍ତି ଜୀବନ ଅଛି ତାହେଲେ ଲାଭ ପୂଜା ପ୍ରତିଷ୍ଠା ପଛରେ ଚାଲିଯିବ ଅର୍ଥ ଅର୍ଥ ପିପାସୁ ହେଇଯିବ ଯଶ ପିପାସୁ ହେଇଯିବ ସେଠି କ'ଣ ହବ ନା କୃଷ୍ଣ ସୁଖଟା ଲୁକାୟତ ହେଇଯିବ ସେଥିରେ କୃଷ୍ଣ ସେବା କୃଷ୍ଣ ପୂଜା ଭକ୍ତିଧାନ ସରସ୍ୱତୀ ଠାକୁର ପ୍ରଭୁଜୀ ମହାରାଜ କୁହନ୍ତି କି ଠାକୁର ଦେଖିକି ପଇସା ନେବା ବେପାର ଆଉ ସେ ପ୍ରଭୁଙ୍କୁ ରଖିଲେ କେଉଁଥି ପାଇଁ ଅର୍ଥ ପାଇଁ କୃଷ୍ଣ ସୁଖଟା ବାଦ ଚାଲିଗଲା ସେ ମହାନ ଅପରାଧ ସେ ଲେଖନ୍ତି ଭୀଷଣ ତାଙ୍କ ସବୁବେଳେ ସେ ବେଙ୍ଗଲ ରଖିଲେ ଭୀଷଣ ଭୟଙ୍କର ଅପରାଧ ଭୀଷଣ ଅପରାଧ ଭଗବାନଙ୍କ ନାମରେ ଭଗବାନଙ୍କୁ ଦର୍ଶନ କରିକି ଅର୍ଥ ରୋଜଗାର କରିବା ନାମ କୀର୍ତ୍ତନ କରିକି ଅର୍ଥ ଆଣିବା କଥା କହିକି ଅର୍ଥ ଆଣିବା ନିଜର ଇନ୍ଦ୍ରତୃପ୍ତି କରିବା ସେଥିପାଇଁ ଆମର ସବୁଠୁ ଭିକ୍ଷା ଲାଗେ ସବୁବେଳେ କି ଡାକିଲେ ବି ଆଜ୍ଞା କେତେ ପଇସା ନେବେ କ'ଣ କରିବେ ନା ଯାହା ଆପଣ ଭିକ୍ଷା ଦେବେ ଭିକ୍ଷାଟା ଯେତେବେଳେ ଜଣେ ମାଗୁଛନ୍ତି କାହିଁ ଭିକ୍ଷାଟା କାହାର ସାଧୁର ସବୁବେଳେ ଭିକ୍ଷା ମାଗିବେ ସେ ଭଗବାନଙ୍କ ପାଇଁ ପ୍ରଭୁଙ୍କ ପାଇଁ ଯାହାଦ୍ୱାରା ଭିକ୍ଷା ଆସିଲା ଦାନ ନୁହେଁ ଆମେ ଭିକ୍ଷା ଆବଶ୍ୟକତା ଲାଗେ। ଆଜିକାଲି ଇଂଲିଶର ଇଂଲିଶ ଶବ୍ଦ ଆସିଗଲା ଡୋନେସନ, ଡୋନେସନ ଆଜ୍ଞା ଦିଅନ୍ତୁ। ଏଇଟା କହୁଛି କୃଷ୍ଣ ପ୍ରତିଟା ହେଉଛି ମୁଖ୍ୟ ଜୀବନରେ। ଆମର ଯେତେ ଭଜନ ସାଧନ ଜୀବନରେ ସବୁ କରୁଛେ, ପ୍ରତି ପଲରେ ଆମ ଜୀବନରେ ସେବା କରୁଛେ, ଆମେ ଆମକୁ ସବୁବେଳେ ଅନ୍ତର୍ମୁଖୀ ହେବା ଦରକାର। ଗୋଟେ ଅନ୍ତର୍ମୁଖୀ, ଗୋଟେ ବହିର୍ମୁଖୀ। ବହିର୍ମୁଖୀ କ'ଣ? ଯଦି ଗୋଟେ ମଦୁଆଟା, ସେ ବହିର୍ମୁଖୀଟା, ବହିର୍ମୁଖୀ କ'ଣ? ତା ଘରେ କେତେ ପଇସା ଅଛି, ପିଲା ଛୁଆ ଖାଇଲେ କି ନାହିଁ, ତାର କିଏ ଖୁସିରେ ରହିଲା, ସେ ତାର ମଦ ରୋଜଗାର କରିବ, ମଦ ପିଇଦେବ, ତାର ଯାହା ବି ଆଣିଦେବ, ବାଟର କୁଆଡ଼େ ପଡ଼ିଥିବ, ନହେଲେ ଆଣିକି ପହଞ୍ଚିଲା, ଯଦି ପହଞ୍ଚିଗଲା ଚାଉଳ ଫଳ ଡାଲି ଫାଲି, ନହେଲେ ସେ ନ ପଡ଼ିଲା ବି ବାଟର କୁଆଡ଼େ ପଡ଼ିକି ରହିବ, ଘର ଲୋକ ଆଣିକି ଦେବେ, ଗାଁ ଲୋକ ଆଣିକି ଦେବେ। ବହିର୍ମୁଖୀ ଲୋକଟା, ସେ ପରିବାର ରହିଛି, ତାର ବହିର୍ମୁଖ ସବୁବେଳେ ଚିନ୍ତା, ତାର ନିଜ ଇନ୍ଦ୍ର ତୃପ୍ତି ଚିନ୍ତା, ନିଜ ଦେହ କଥା ଚିନ୍ତା। ଭଗବାନଙ୍କର ଭକ୍ତ ଭାଗ ହେଲେ ବା ଶିଷ୍ୟ ଭାଗ ହେଲେ ଅନ୍ତର୍ମୁଖୀ ହେବାକୁ ପଡ଼ିବ, ଅନ୍ତର୍ମୁଖୀ ଶିଷ୍ୟ, ବହିର୍ମୁଖୀ ଶିଷ୍ୟ। ଶିଷ୍ୟ ମାନେ ଦୁଇ ପ୍ରକାର ଅଛନ୍ତି ନା, କେତେ ପ୍ରକାର ଶିଷ୍ୟ କଥା ଆଚାର୍ଯ୍ୟମାନେ ସବୁ କହିଛନ୍ତି। ଗୁରୁ ଭୋଗୀ, ଗୁରୁ ତ୍ୟାଗୀ, ଏ ଦୁଇ ପ୍ରକାର, ଇଏ ଦୁଇ ଜଣଙ୍କର ଇଏ ସବୁ ବହିର୍ମୁଖରେ ଗଲେ ବହିର୍ମୁଖ ଶିଷ୍ୟ ଦୁଇ ପ୍ରକାର ହେଲେ। କ'ଣ? ଗୁରୁ ଭୋଗୀ। ଆଗ ପୂର୍ବକାଳରେ କ'ଣ କରୁଥିଲେ? ପୂର୍ବକାଳରେ ଯୋଉ ଗୁରୁ କ'ଣ କରୁଥିଲେ? ଗୁରୁଙ୍କୁ ଛାଡ଼ି ଦେଉଥିଲେ, ଏତେ ସୁନ୍ଦର ଶିଶୁ ସବୁ ରହୁଥିଲେ, ଗୁରୁଙ୍କୁ କୌଣସି ଦାୟିତ୍ୱ ଗୁରୁଙ୍କୁ ବୁଝିବାକୁ ପଡ଼ୁନଥିଲା। ଗୁରୁ କେବଳ କ'ଣ କରୁଥିଲେ? କେବଳ ଭଗବାନଙ୍କୁ ପ୍ରତିବିଧାନ ପାଇଁ ସବୁବେଳେ ଚିନ୍ତା କରିବା, ଭଜନ କରିବା, ଶ୍ରଦ୍ଧାଏ କରିବା, ପ୍ରତ୍ୟକ୍ଷ ଭଗବାନଙ୍କର ସେବା କରି ଏସବୁ କରୁଥିଲେ। ଶିଶୁ ତାଙ୍କ ସବୁ ଧନପତ୍ର କମେଇକି ଆଣିକି ସବୁ ଭଗବାନଙ୍କୁ, ଗୁରୁଙ୍କୁ ସବୁ ଚଳାଉଥିଲେ। ଫଳିଯୁଗରଟା ବିପରୀତ ହେଇଗଲା। ଫଳିଯୁଗରେ କ'ଣ କରିବାକୁ ପଡ଼ିବ? ଗୁରୁଙ୍କୁ ଆଣିକି ପାଠ ଚଳାଇବାକୁ ପଡ଼ିବ। ହଁ, ନହେଲେ ତ ହେବେନି ଆଉ। ପୂର୍ବକାଳରେ ଏମିତି ନଥିଲା। ଗୁରୁ ଭୋଗୀ ସେଥିପାଇଁ ଶବ୍ଦ ଲାଗିଲା। ଗୁରୁଙ୍କର ଗୁରୁ ଏତେ ଆଧ୍ୟାତ୍ମିକ ସମୟ ଦେଇ ଭଗବାନ ପାଇଁ ଯେଉଁ ଅର୍ଥ ନାହିଁ, ଗୁରୁଙ୍କୁ ସେ ଭୋଗ କରୁଛନ୍ତି, ଗୁରୁଙ୍କର ଧନକୁ ଭୋଗ କରୁଛନ୍ତି, ସୁଖ ସବୁବେଳେ ସୁଖ ସୁବିଧା ରହିଲେ, ଗୁରୁ ଭୋଗୀ ରହିଲେ, ସେତେବେଳେ ଭୋଗର ବାଧା ହବ, ଗୁରୁ ତ୍ୟାଗୀ, ଗୁରୁଙ୍କୁ ଛାଡ଼ିଦେବେ। ଏଇଟା ସବୁ ବହିର୍ମୁଖ ଶିଷ୍ୟ। ଭକ୍ତ ସେତେବେଳେ ବହିର୍ମୁଖ ହେଇଯିବ। କେତେବେଳେ ବହିର୍ମୁଖ ହେଇଯିବ? ଯେତେବେଳେ ସେ ଭଗବାନ ଆମକୁ ଯିଏ ଦଉଛି, ଯାହାକୁ ଆମେ ଭଗବାନ ଧନ ଚଳୁଛେ ନା, କିନ୍ତୁ ଭଗବାନଙ୍କ ସୁଖଟା ଆମେ ଚିନ୍ତା ନ କଲେ ବା ଭଗବାନଙ୍କୁ ତ୍ୟାଗ କରିଦେଲେ, ଏ ଦୁଇଟା ବହିର୍ମୁଖରେ ଗଲା। ଏ ପ୍ରଭୁଙ୍କୁ ଭଜନ କଲାନି, ଛାଡ଼ିକି ପଳେଇଲା, ସେ ତ ବହିର୍ମୁଖ। ଆଉ ଯିଏ ରହିକି ଭଗବାନଙ୍କର ସମ୍ପତ୍ତି, ଧନ ସମ୍ପତ୍ତି ସବୁ ଭୋଗ କରିକି ଭଗବାନଙ୍କର ସୁଖ କଥା ଚିନ୍ତା କରୁନି, ସେଟା ବହିର୍ମୁଖଟା, ଏଇଟା କ'ଣ ପାଇବ? କିଛି ବି ପାଇବନି। ସେଇ ପ୍ରଭୁଙ୍କ ଜାଗାରେ ରହିଛି, ଭଗବାନ ଖାଇଲେ କି ନାହିଁ, ଭଗବାନଙ୍କର କ'ଣ ହେଲା କ'ଣ ନାହିଁ, ତାର ନିଜେ ବଞ୍ଚିବା ପାଇଁ ତାର ଚେଷ୍ଟା ଚଳିଲେ, ଏଇଟା ବହିର୍ମୁଖଟା। ତା ଅପେକ୍ଷା କର୍ମୀ ଭଲ। ବହିର୍ମୁଖ କ'ଣ କରେ? ତାର ଅପରାଧଟା ଲାଗିଗଲା ନା, ଆଉ ସେଇଟା ସବୁ ମଠରେ ପରଜନ୍ମରେ ଏଇ କୁକୁର ହେବେ, ଭଗବାନ ସମ୍ପତ୍ତି କ'ଣ? ଆର ଇଏ କହିଲେନି, ଭୂତ ହେଇଗଲେ ଭକ୍ତିଗଣ ଠାକୁର ଯେଉଁ ଯାଇଥିଲେ ସତ୍ୟ ମହାପୁର ପାଖାପାଖି, ସେ ଯେଉଁ ଯାଉଥିଲେ ଠିକ ଗଲାବେଳକୁ ସେ ଗାଁରେ ପୁରୀ ଯାଉଛ, ବାଟରେ ରହିଲେ ମନ୍ଦିରରେ, ମନ୍ଦିରରେ ଦେଲେ ରହିଲେ, ରାତିରେ ମୁଁ ଆଉ ଶୋଇଦେଲିନି, ଗାଁ ଲୋକ ମନା କଲେ, ବାବା ସେ ମନ୍ଦିରରେ ରୁହନି, ସେ କହିଲେ ନା ମୁଁ ତୁ ମନ୍ଦିର ରହିବି, ଆଉ ତୁ ଭଗବାନ ଅଛନ୍ତି, ମୁଁ ସେଠି ରହିବି, ଗୃହସ୍ଥ ବାଟରେ କ'ଣ କରିବା, ମନ୍ଦିର ଥାନ୍ତ। ଆଜ୍ଞା ଏଠି ଭୂତ ଅଛି, ରାତି ହେଲା ମାନେ ସେ ରଖି ରଖିଦେବୁ ନା, ଆମେ ସନ୍ଧ୍ୟାବେଳେ ସବୁ ମନ୍ଦିର ବନ୍ଦ କରିଦେଉଛୁ। ଏଇ ରାତିରେ ତାଙ୍କର ବସିଲେ, ବସିଲା ବେଳକୁ ସେ ଆସିଲା ଉତ୍ପାଦ କଲା, ଆଉ କ'ଣ, ତାର ତ ଉଦାର ବେଳ ଆସିଛି। ଏଇ ତ ଶୁଦ୍ଧ ନାମ ଭଗବାନଙ୍କର, ଶୁଦ୍ଧ ଭକ୍ତ, ଶୁଦ୍ଧ ନାମ ଦେଲେ ଭକ୍ତିନାଥ ଠାକୁର କଲେ, ସେଠୁ ସିଏ କହିଲା, ଆଜ୍ଞା ଭକ୍ତିନାଥ ପଚାରିଲେ ତୁ କିଏ ସିରେ ନା, ଆଜ୍ଞା ଏମିତି ମୁଁ ବ୍ରାହ୍ମଣ ଏଇଠି ଥିଲି। ଆରେ ତୁ ବ୍ରାହ୍ମଣ ଥିଲୁ, ଭୂତ କେମିତି ହେଇଗଲୁ? ଆଜ୍ଞା କ'ଣ କରିବି, ଆଜ୍ଞା ମୁଁ ଠାକୁରଙ୍କ ଧନଟା ସବୁ ଖାଇଲି, ଭୂତ ହେଇଗଲି। ପ୍ରଭୁଙ୍କ ଧନ ଯୋଉଟା ଖାଇଦେଲୁ, ସବୁ ଚୋରି କରିକି ନଚେଇକି ସବୁ ଖାଇଦେଲୁ, ଆକୁ ଭୂତ ହେଇଗଲା। ଯୋଉ ଗାଁରେ ମୁଁ ଶୁଣିଛି, ଆଉ ମୋ ମୋ ଛୋଟ ପିଲାବେଳେ ଥିଲି, ଆଉ ଯୋଉ କୁକୁର ଗୁଡାକ ମୁଣ୍ଡରେ କ'ଣ ଥିବ, ଯୋଉ ଧଳା ଧଳା ଚିହ୍ନ ଥିବ, ଏମିତି ଦେଖିବ, ମା ବାପା ମାନେ ସବୁ ଆମକୁ କୁହନ୍ତି ଗାଁ ପିଲାମାନେ, ଏଇଟା ବୈଷ୍ଣବ ଥିଲା ରେ, ଏଇଟା ବୈଷ୍ଣବ ଥିଲା, ପୂର୍ବଜନ୍ମର ବୈଷ୍ଣବ ଥିଲା, ଏବେ କୁକୁର ହେଇଛି, ଜାଣିଛ ନା ତୁ ମାଆଟେ, ଜାଣିନ ଆଉ କ'ଣଟା ଜାଣିଛ? ଏଇଟା ସବୁ ଛୁଆଟି ବେଳେ ମୁଁ ଜାଣିଛି, ଆଉ ଯା ମୁଣ୍ଡରେ ସବୁ ଏମିତି ଲୋକ ତା ନାକ ଦେଖ, ପୁରା ତିଲକ ଚିହ୍ନ ଥିବ, ତାକୁ କହିବେ ଆଉ, ଗାଁ ଲୋକ କହିବେ ଆଉ, ଏଇଟା ବୈଷ୍ଣବ ଥିଲା, ଆଉ ଏହା କୁକୁର ହେଇଛି, ଆଉ ଠାକୁର ଧନ ଖାଇଛି, ଆଉ ବହିର୍ମୁଖୀ ହେଇଗଲା ନା, ସିଏ ବହିର୍ମୁଖୀ ହେଇଗଲା ମାନେ ଗଲା, ଆଉ ବହିର୍ମୁଖୀ ତାର ତ ଧନ ଭଗବାନଙ୍କ ସୁଖ ପାଇଁ, ସେମାନେ କ'ଣ ବୁଝିପାରିବେ ଏସବୁ ଜିନିଷ? ଭଗବାନଙ୍କ ଚିନ୍ତା, ଭଗବାନଙ୍କର ସମ୍ପତ୍ତି, ପ୍ରଭୁଙ୍କର ସମ୍ପତ୍ତି, ଗୁରୁ କୃଷ୍ଣଙ୍କର ସମ୍ପତ୍ତି, କେମିତି କୃଷ୍ଣ ସୁଖରେ ରହିବେ ତାର ଚିନ୍ତା ହେଉନି। ଆଉ ବହିର୍ମୁଖଟା ବହିର୍ମୁଖ ଶିକ୍ଷା କିଛି ବୁଝିପାରିବେନି। ଗୁରୁ ଭୋଗୀ ଗୁରୁ ତ୍ୟାଗୀ, ସେଭଳିଆ ବହିର୍ମୁଖ ଦୁଇ ପ୍ରକାର, ସେ ଭଗବାନଙ୍କର ଧନକୁ ଭୋଗ କରିବେ ବହିର୍ମୁଖ ଭକ୍ତ, ନହେଲେ ଭଗବାନଙ୍କୁ ଛାଡ଼ିକି ପଳେଇବେ। ଗୁରୁ ଭୋଗୀ ଗୁରୁ ତ୍ୟାଗୀ, କିନ୍ତୁ ଗୁରୁ ସେ ବି ମିଳିବା କଷ୍ଟ। ସେଟା ଭଗବତ ସେ ବି ଯିଏ ସେ ହେଉଛି ଶୁଦ୍ଧ ଭକ୍ତ, ଭଗବାନଙ୍କୁ ଯିଏ ସେବା କରୁଛି ତାର ଏଇ ଜିନିଷଟା ପ୍ରାପ୍ତ ହେଉଛି। ତିନି ପ୍ରକାର ଜ୍ଞାନ କଥା କ'ଣ କୁହାହେଲା? ପରୋକ୍ଷ, ଅପରୋକ୍ଷ, ଆଉ ଯେଉଁଟା କ'ଣ ରହିଲା? ଅଧକ୍ଷ ଜ୍ଞାନ ଯେଉଁଟା, ସେଇଟା କେବଳ ଏଇ ସେବୀମାନେ ପାଇଁ, ଭୋଗୀ ପାଇପାରିବେନି, ତ୍ୟାଗୀ ପାଇପାରିବେନି, ସେଟା ଭୁଲିଯିବାକୁ ପଡ଼ିବ। ଅଧକ୍ଷ ଜ୍ଞାନ ଯେଉଁ ପରମାର୍ଥର ସର୍ବଶ୍ରେଷ୍ଠ ଜ୍ଞାନ ଯେଉଁଟା ପ୍ରଭୁଙ୍କର କୃପାରେ ମିଳେ, ସେ ଜ୍ଞାନଟା ମିଳିଲେ କ'ଣ ହବ ତୁମ ଅନ୍ତରରେ? ଅଧକ୍ଷା ଯେ ଜ୍ଞାନ ମିଳିଲେ କ'ଣ ଖାଲି ଭଲ ପ୍ରବଚନ ଦେବ ନା କ'ଣ? ଅଧକ୍ଷା ଯେ ଜ୍ଞାନଟା ତ ମିଳିଗଲେ ତୁମର କ'ଣ ଜାଣିବ କି ସେ ଜ୍ଞାନଟା ତୁମକୁ ମିଳିଲା ବୋଲି? ସେଥିରେ ତୁମର କୃଷ୍ଣ ସୁଖ ବାସନାଟା ସବୁବେଳେ ଉଦୟ ହବ। ଘରି କଥା କୁହ, ନାମ କୀର୍ତ୍ତନ କର, ଭଗବାନଙ୍କ ସେବା କର, ଯାହାଟା କରିବ ସେଥିରେ କ'ଣ ଉଦୟ ହବ? କେବଳ ପୂର୍ବରୁ ଯେତେବେଳେ ଭଗବାନ କଥା କହୁଥିଲ ସେତେବେଳେ କ'ଣ କରୁଥିଲ? ନିଜ ସୁଖ ଆଉ ଅନ୍ୟର ସୁଖଟା ସବୁବେଳେ ଚିନ୍ତା କରିବାକୁ ପଡ଼େ। କୀର୍ତ୍ତନ କରିବ, ନିଜର ସୁଖ, ନିଜକୁ ତାଳ, ନିଜର ମାନ, ଲୋକ ସୁଖ, ଏଇଟା ଦେଖିବାକୁ ପଡ଼ୁଥିଲା। ସେବା କଲାବେଳେ ନିଜର ସବୁ ଜିନିଷଟା ନିଜର ଥିଲା, କିନ୍ତୁ ଅଧକ୍ଷ ଜ୍ଞାନ ହେଇଗଲେ କ'ଣ ହବ? ସେ କୃଷ୍ଣ ସୁଖ ବାସନାଟା, ଆଉ ଗୁରୁଙ୍କର କୃପାଟା ଆଉ କ'ଣ? ସେ ଗୁରୁଙ୍କର କୃପାଟା, କୃଷ୍ଣଙ୍କର କୃପାଟା କ'ଣ? ତୋତେ ତ ଆଜିକାଲି କି ବୁଝୁନା ଦେ ମୋର ବ୍ରାହ୍ମଣ ଦୀକ୍ଷା ହେଇଗଲା। ଆରେ ତୁ ବ୍ରାହ୍ମଣ ଦୀକ୍ଷା ନେ, ସନ୍ୟାସୀ ନେ, କି ଯାହା ବି ହଉ, ସେ ଦୀକ୍ଷାଟା ଭଲ ଦୀକ୍ଷା, ଦୀକ୍ଷା ଯୋଉ ବିଧାନ ରହିଛି ତୁମକୁ ସମ୍ବନ୍ଧିତ କରାଯାଉଛି। ତୁମେ ଯଦି ସମ୍ବନ୍ଧିତ ନ ହେଇପାରିଲ, ତୁମ ହୃଦୟରେ ଏଇ ବାସନାଟା ଆସିଲାଣି, କେଉଁ ବାସନାଟା? କୃଷ୍ଣଙ୍କୁ ସୁଖ ଦେବାର ବାସନା, ଆହେଲେ ତୁମ କୃପା ମିଳିଲେ ଆଉ କ'ଣ? ଆଉ କୃପାଟା କ'ଣ ଏମିତି ଭାବୁଛ ଗୋଟେ ଅଲଗା କିଛି ଜିନିଷ ନା କ'ଣ? କୃପାଟା କ'ଣ ଆଉ? କୃପାଟା କ'ଣ? ମୁଁ ପୁରା ଜୀବନ ସାରା ନୈଷ୍ଠିକ ବାହା ବିନି ରହିଯିବି, ଏଇଟା କୃପା ନା କ'ଣ? ଚାଲ ମୁଁ ଦେଖିଦେବି କେତେ କର୍ମୀ ଲୋକ ଅଛନ୍ତି ବାହା ହେଇନାହାନ୍ତି ରହିଛନ୍ତି। ମୋର ଡିସିପ୍ଲିନ୍, ସେମାନେ କୌଣସି ସହିତ ସମ୍ପର୍କ ନାହିଁ। ତା ସହିତ କ'ଣ ମତଲବ? ବିବାହ ନ ହେବା ସହିତ କ'ଣ ମତଲବ ଅଛି? ବିବାହ ହେବା ସହିତ କ'ଣ ମତଲବ ଅଛି? କୃପାର ସ୍ୱରୂପ ଧର୍ମ ଅଲଗା। ଗୁରୁ ଆଉ କୃଷ୍ଣଙ୍କର କୃପା ତୁମକୁ ମିଳିଲା, ତୁମେ ଜାଣିବ କିଭଳି? ଏଇଥିରୁ ଜାଣିବ ମୋର କୃଷ୍ଣ ସୁଖ ବାସନାଟା କେତେ ଉଦୟ ହେଉଛି। ମୁଁ କୃଷ୍ଣଙ୍କୁ ସୁଖ ଦେବା ପାଇଁ, ତାଙ୍କର ପ୍ରତିବିଧାନ ପାଇଁ, ମୋର ସମର୍ଥ ହିସାବରେ, ମୁଁ ତ ବେଶୀ ବଡ଼ ଲୋକ ନୁହେଁ, ଆମେ କ'ଣ ସୁଖ ଦେଇପାରିଲୁ ବି? ଆମେ କ'ଣ ଗୋପୀବେଳା ସୁଖ ଦେଇପାରିବା? ଆମେ କ'ଣ ଚବିଶ ଘଣ୍ଟା କୃଷ୍ଣଙ୍କୁ ଚିନ୍ତା କରିପାରିବା? ଚବିଶ ଘଣ୍ଟା କୃଷ୍ଣଙ୍କ ସେବା କରିପାରିବା? କରିପାରିବାନି। ଯେତିକି ମୋର ସାମର୍ଥ୍ୟ ଅଛି ମୁଁ ସେତିକି ତ କୃଷ୍ଣଙ୍କ ସୁଖତା ଚିନ୍ତା କରିବି। ସେଇ ବାସନାଟା ଦିନକୁ ଦିନ ଆସୁନି, ସେଇ ବାସନାଟା ଉଦ୍ରେକ ଜୀବ କୃତ୍ରିମ ଭାବରେ କରିପାରିବ ନାହିଁ। ସେଟା ହେଲା ଭକ୍ତିର ଶ୍ରଦ୍ଧା ଯୋଉ କହୁଛନ୍ତି, ଶ୍ରଦ୍ଧା ଷ୍ଟେପ୍ଟା କ'ଣ ଗଲା? ଆଦୌ ଶ୍ରଦ୍ଧା, ସେଠି ତ ଅଟକି ଗଲା ଆଉ। ଲୌକିକ ଶ୍ରଦ୍ଧାରେ ଚାଲିଛି ନା ଗାଡ଼ିଟା ଆଉ କ'ଣ ଶାସ୍ତ୍ରୀୟ ଶ୍ରଦ୍ଧା ଚାଲିଛି? ଏଇଟା ସବୁ ଲୌକିକ ଶ୍ରଦ୍ଧାରେ, ଯେ ପ୍ରଚାର କରାହଉଛି, ଯାହା ଆମେ କରୁଛେ ଏଇଟା ଭଲ ଜୀବକୁ ସେ କହୁଛନ୍ତି। ଲୌକିକ ଶ୍ରଦ୍ଧା ପାଇବା ବ୍ୟକ୍ତି ବି ଭାଗ୍ୟବାନ, କାହିଁକି ତା ଲୌକିକ ଶ୍ରଦ୍ଧାଟା ନ ରହିଲେ ସେ ତ କଣ୍ଟିନ୍ୟୁ କରିପାରିବନି, ଛାଡ଼ିଦେବ ନା? ସେ ହରି କଥା କହୁଛି ବା କିଛି ଗୋଟେ କରୁଛି, କାହାକୁ ଦେଖୁଛି, ଆଉ ଜଣେ ଦେଖିକି କରୁଛି, ସେଇଟା ଲୌକିକ ଶ୍ରଦ୍ଧା। ସେଇଟା ଯଦି ସେ କଣ୍ଟିନ୍ୟୁ ନ କରିବ ସେ କ'ଣ ହବ? ଉତ୍ସାହ ପାଇବନି, ଛାଡ଼ିଦେବ, ସେଥିପାଇଁ ଉତ୍ସାହ କହିଲେ। କିନ୍ତୁ ସବୁବେଳେ ଯଦି ତୁମେ ଜୀବନ ସାରା ଲୌକିକ ଶ୍ରଦ୍ଧାରେ ରହିକି ଲୋକଙ୍କର କ'ଣ ପ୍ରଶଂସା ଅନ୍ୟକୁ ଦେଖିକି ତୁମେ ଯଦି ଜୀବନଟା କାଟିପାରିବ ତାହେଲେ ଆମକୁ ଶାସ୍ତ୍ରୀୟ ଶ୍ରଦ୍ଧାକୁ ଏଇଟା ପରିବର୍ତ୍ତନ କରିବେ। ଶାସ୍ତ୍ରୀୟ ଶ୍ରଦ୍ଧାର କେମିତି ହବ? ଏଇ ଭଗବାନଙ୍କର ସେବା, ଭଗବାନଙ୍କୁ ପ୍ରାର୍ଥନା କଲା ପରେ ତାଙ୍କ କୃପାଟା ମିଳିଗଲେ ଏ ଦୃଢ଼ ବିଶ୍ୱାସଟା ଆସିଲା। ଶାସ୍ତ୍ରୀୟ ଶ୍ରଦ୍ଧାର ଲକ୍ଷଣଟା ଏଇଟା। ଶାସ୍ତ୍ରୀୟ ଶ୍ରଦ୍ଧା ଅର୍ଥ ନୁହେଁ ଯେ ମୋର ବିଶ୍ୱାସ ହେଇଗଲା ମୁଁ ଘରକୁ ଯିବିନି, ମୋର କୃଷ୍ଣ ହେଉଛନ୍ତି ପ୍ରୋଟେକ୍ଟର, କୃଷ୍ଣ ମେଣ୍ଟେନର, ମୋତେ ସେ ଚଳେଇବେ ତ ଆଉ କ'ଣ? ସେଇଟା କରାଯିବ ଶାସ୍ତ୍ର ଉପରେ ବିଶ୍ୱାସ ନାଇଁ କ'ଣ? କୃଷ୍ଣଙ୍କ ଉପରେ ବିଶ୍ୱାସ, କୃଷ୍ଣ ତୁମକୁ କେବଳ ଚଳେଇବେ, ତୁମକୁ ରଖିଦେବେ, ତାର ଭିକାରୀ ବି ଶାସ୍ତ୍ରୀୟ ଶ୍ରଦ୍ଧା ପାଇଛି। ଶାସ୍ତ୍ରୀୟ ତାର ଲକ୍ଷଣ କରାଗଲା, କୃଷ୍ଣ ଭକ୍ତି କହିଲେ ସର୍ବକର୍ମକୃତ। କୃଷ୍ଣ ଭକ୍ତି କରିବାକୁ ପଡିବ, ତୁମେ ଭାବନି ଯେ ଭିକାରୀର ଭରସା ନାହିଁ, ତୁମ ଅପେକ୍ଷା ଭିକାରୀର ଅଧିକ ଭରସା, ଜାଣିଛୁ ନା ନାହିଁ? ତୁମର ଅପେକ୍ଷା, ତୁମେ ପରୀକ୍ଷା କରିଦେବ ଗୋଟେ ଭିକାରୀକି ଦେଖ, ତୁମ ଅପେକ୍ଷା ତାର ଅଧିକ ଭରସା ଅଛି, ନିଶ୍ଚିତ ମୋତେ ଟଙ୍କା ମିଳିବ।
ଭଗବାନ ନିଶ୍ଚିତ ଦେବେ, ପିଲା ପରି ପରିବାର ବସିଛି ଆଉ ସେ ଅର୍ଥ ପାଇଁ ବି ବିଶ୍ୱାସର ଅଧିକାର ରଖିଛି। ତେଣୁ ଆମର ଶାସ୍ତ୍ରୀୟ ଶ୍ରଦ୍ଧାର ଏ ଯେଉଁ ଜିନିଷଟା ରହିଲା, ଗୁରୁ କୃପାଟା ଯେଉଁ ରହିଲା, ଶାସ୍ତ୍ରୀୟ ଶ୍ରଦ୍ଧା ହେଇଗଲେ ଗୁରୁ କୃଷ୍ଣଙ୍କର କୃପା ମିଳିଲେ ଶାସ୍ତ୍ରୀୟ ଶ୍ରଦ୍ଧା ହବ। ଏ ଶାସ୍ତ୍ରୀୟ ଶ୍ରଦ୍ଧାରେ କେବଳ ଶାସ୍ତ୍ର ଜଣେ ଅସ୍ୱାଧ୍ୟାୟ କରିପାରିବନି, ବହୁତ ପଢିଦେଲା ପରେ ଯେ ତାର ଗୋଟେ ଏମିତି ବିଶ୍ୱାସ ହେଇଗଲା କୃଷ୍ଣ ଭକ୍ତି କହିଲେ ସର୍ବକର୍ମକୃତ ହେ, ତାର ସ୍ୱାଭାବିକ କୃଷ୍ଣ କର୍ମ କରିବା ପାଇଁ ସ୍ୱାଭାବିକ ଲାଳସ ଜାଗ୍ରତ ହବ, କୃଷ୍ଣ ସେବା କରିବା ପାଇଁ ସ୍ୱାଭାବିକ ଲାଳସ ଜାଗ୍ରତ ହବ, ତା ମନରେ କୃଷ୍ଣ ସୁଖ ବାସନା ଉଦ୍ରେକ ହବ, ସାଧୁସଙ୍ଗ କରି ଗୁରୁ କୃଷ୍ଣଙ୍କ କୃପ ପ୍ରାପ୍ତ ହେଇକି ସେ ସେଇ ସ୍ତରକୁ ଗଲେ ଏସବୁ ଜିନିଷକୁ ବୁଝିପାରିବ। କାଲି ଆମେ ଶୁଣୁଥିଲେ ନା କୃଷ୍ଣ ସୁଖଦେବ ଗୋପୀମାନେ ବର୍ଣ୍ଣନା କରିପାରିଲେନି କୃଷ୍ଣଙ୍କର ରୂପକୁ, ଆଉ କଣ ଶୁଣିଲେ, ବଂଶୀଧ୍ୱନି ଶୁଣିଲେ, ବଂଶୀଧ୍ୱନି ଶୁଣିଲା ପରେ ସେ ଚାହୁଁଛନ୍ତି ବର୍ଣ୍ଣନା କରିବା ପାଇଁ, କିନ୍ତୁ ସ୍ମରଣ ପାଇଁ କୃଷ୍ଣଙ୍କର ରୂପ ଗୁଣ ଲୀଳା ତାଙ୍କର ମାନସ ପଟରେ ଏଭଳି ଉଦ୍ରେକ ହେଲା, ଜାଡ୍ୟତା ଆସିଗଲା, ଶିଥିଳତା ସ୍ୱରରେ ଚାଲି ଆସିଲା। ଭଗବାନ କୃଷ୍ଣ ଚିନ୍ମୟ ନା, ସେଟା କଣ ଆମେ ବୁଝିପାରିବା? ଇନ୍ଦ୍ରିୟ ଅଧକ୍ଷ ଜ୍ଞାନଟା ଇନ୍ଦ୍ରିୟର ପର ବସ୍ତୁଟା, ଇନ୍ଦ୍ରିୟ ଅତୀତ ବସ୍ତୁ, ସେଟା ଭଗବତ ଯୋଉ ଜ୍ଞାନ, ଭଗବତ ଅନୁଭବ, ଏଇଟା କଣ ଇନ୍ଦ୍ରିୟର ଅତୀତ ବସ୍ତୁ। ସେଥିପାଇଁ ଇନ୍ଦ୍ରିୟ ଉପରେ ଆମର ଯୋଉ ପ୍ରଲେପ ଗୁଡାକ ରହିଛି, କଣ ବିଷୟ ବାସନାର ପ୍ରଲେପ ରହିଛି, ପ୍ରଲେପ ମାନେ କଣ କୋଟିଙ୍ଗ ସେ କହୁଛ, ପ୍ରଲେପ ଗୁଡା ସବୁ ରହିଛି, ସେଟା କଣ ହବ? ଯେମିତି ପାଣିଟା ଗୋଟେ ଛାତ ଉପରେ କିରୋସିନ ବୋଳିଦେବା, ଆଉ ଗୋଟେ ଜାଗାରେ ଆମେ କିରୋସିନ ଏ ଯୋଉ କଣଟା କୁହନ୍ତି ଆଲକାତରା ମୋବିଲ ମାରିଦେବା, ପିଚୁ ମାରିଦେବା, ତାପରେ ପାଣି ପଡ଼ିଲା, ତାର କଣ ହବ? ସେ ଧରିବ କି? ଆଉ ଧରିବନି, ଆଉ ତା ଉପରେ କୋଟିଟା ଲାଗିଗଲା, ଆଉ ପାଣି ତ ରହିବନି, ଖସିକି ପଳେଇବ ଆଉ। ସେଟା ଇନ୍ଦ୍ରିୟମାନଙ୍କ ଉପରେ ଯେପର୍ଯ୍ୟନ୍ତ ଏଇସବୁ ବିଷୟର ପ୍ରଭାବ ରହିଥିବ, ଆମର ହରି କଥା, ହରି ହରି କୀର୍ତ୍ତନ ବା ଯୋଉ ନାମ କୀର୍ତ୍ତନ ସବୁଗୁଡା କଣ, ଏଇଟା ଅନର୍ଥ ଯୁକ୍ତ ଅବସ୍ଥାରେ ହଉଛି, ଅନର୍ଥ ଯୁକ୍ତ ଅବସ୍ଥା, ଅନର୍ଥ ମୁକ୍ତ ଅବସ୍ଥା, ଏଇଟା ସମସ୍ତେ ଜାଣିପାରିବେ ନାହିଁ। ଅନର୍ଥ ଯୁକ୍ତ ଅବସ୍ଥାରେ ହରିକଥା, ଅନର୍ଥ ମୁକ୍ତ ଅବସ୍ଥାରେ ହରିକଥା, ଅନର୍ଥ ଯୁକ୍ତ ଅବସ୍ଥାରେ ସାଧନ, ଅନର୍ଥ ଯୁକ୍ତ ଅବସ୍ଥାରେ ସେବା, ଅନର୍ଥ ମୁକ୍ତ ଅବସ୍ଥାରେ ସେବା, ଦୁଇଟା ଷ୍ଟେଜ୍ ରହିଛି ନା। ଆଉ ଅନର୍ଥ ମୁକ୍ତ ଅବସ୍ଥାରେ ଜଣେ ମୁକ୍ତ ପୁରୁଷ ହୁଏ ବା ସେ ପଥରେ ପଥିକ ହେଲେ, ସେସବୁ ଏଇ କେବଳ କୃଷ୍ଣ ସୁଖ ତାଙ୍କ ଜୀବନର ଲକ୍ଷ୍ୟଟା ହେଇଯାଏ। ଅନର୍ଥ ଯୁକ୍ତ ଅବସ୍ଥାରେ କୃଷ୍ଣଙ୍କର ନିର୍ଦ୍ଦେଶ ଉପଦେଶ ଯାହା ଆମେ ପାଳନ କରେ, ଯାହା ସବୁ ଆମେ କରୁଛେ ନିଜର ସୁଖ, ଏଇଟା ପ୍ରାବଲ୍ୟ ରହିବ ଏଥିରେ, ଏଇଟା ଅନର୍ଥ ଯୁକ୍ତ ଅବସ୍ଥା। ସବୁବେଳେ ଆମେ ଚେଷ୍ଟା କରିବା ଦରକାର କେମିତି ଅନର୍ଥ ମୁକ୍ତ ଅବସ୍ଥାକୁ ମୁଁ ଯିବି, ଅନର୍ଥ କେମିତି ଯିବି, ଆମ ଚେଷ୍ଟାରେ ମୁଁ ଯାଇପାରିବି? ଏଇଟା ତ ଗୋଟେ ସୁଖ, କୃଷ୍ଣଙ୍କୁ ସୁଖ କରିବା ବାସନା ଆସୁନି ମନ ଭିତରେ, ସେଥିପାଇଁ ଆମେ ସେବା କରିବାକୁ, ନହେଲେ ଏତେ ସେବା କରିବା କ'ଣ ଆବଶ୍ୟକ ଅଛି? ସେବା ବୋଲି କାହିଁ କୁହାଯାଉ, କର୍ମ କାହିଁ କୁହାହେଲା, କର୍ମଟା କାହିଁ କୁହାହେଲା, ସେବା ବୋଲି କାହିଁ କୁହାହେଲା? ସେବା ଶବ୍ଦରେ ଏଇଥିପାଇଁ ଲାଗିଲା, ସେଥିରେ କର୍ମ କରାଯାଏ ନିଜ ସୁଖ ପାଇଁ କରାଯାଏ, ଯେ ସେଥିପାଇଁ ଦାନଟା ଯେତେବେଳେ ଲୋକ ଖାଇବାକୁ ଖିଚୁଡ଼ି ଦେଉଛି, ବର୍ତ୍ତମାନ ସବୁ ଦେଉନାହାନ୍ତି, କ'ଣ ଆଣିକି ଦେଉଛନ୍ତି, କ'ଣ ରୋଗୀକୁ ସେବା କଲେ, ତାର ସ୍ୱାର୍ଥ କିଛି ନାହିଁ, ସେ ଗୋଟେ ଆଉ ଗୋଟେ ଲୋକକୁ ସୁଖୀ କରିବା ପାଇଁ ଯେତେବେଳେ କରାଯାଉଛି, ତାକୁ ସେବା ଶବ୍ଦ କୁହାଯାଉଛି। ଯେଉଁ ଲୋକଗୁଡ଼ା ବର୍ତ୍ତମାନ ସବୁ ଖିଚୁଡ଼ି ଦେଉଛନ୍ତି, କ'ଣ ସେ ଯେଉଁ କ୍ୱାରେଣ୍ଟାଇନ୍ ନା କ'ଣ କହୁଛନ୍ତି, ମ ଯିଏ ରହିଛନ୍ତି କ୍ୱାରେଣ୍ଟାଇନ୍ରେ ଯିଏ ରହିଛନ୍ତି, ତାଙ୍କୁ ସବୁ ଖାଇବାକୁ ଦେଉଛନ୍ତି, ଦେଉଛନ୍ତି ସେ କ'ଣ କେଉଁ ଉଦ୍ଦେଶ୍ୟରେ ଦେଉଛନ୍ତି? ସେବା କରିବା ନା, ସେବା କରିବା ଉଦ୍ଦେଶ୍ୟରେ ଦେଉଛନ୍ତି ନା? ଆଉ ସେବା ସତ ହେଲା ସେଠି କର୍ମ ବୋଲି କୁହାହବନି, ଆଉ ସେଠି ସେବା କରାହେଲା, ସେବାଟା ତାହେଲେ ସେବାର ସଂଜ୍ଞାଟା କ'ଣ ରହିଲା, ଯାହା ଅନ୍ୟର ସୁଖ ପାଇଁ କରାଯାଏ ସେଟା ହେଉଛି ସେବା, ଆଉ ଅନ୍ୟର ସୁଖ ପାଇଁ ସେବା କଲାବେଳେ ନିଜର ସୁଖଟା ଭୁଲିବାକୁ ପଡ଼ିଥାଏ। ଯେଉଁମାନେ ଖିଚୁଡ଼ି ବାଣ୍ଟୁଛନ୍ତି, ଯେଉଁ କାମ କରୁ, ତାଙ୍କର ଘର କାମ ନାହିଁ ନା କ'ଣ, ତାଙ୍କର ଅସୁବିଧା ନାହିଁ ନା କ'ଣ, ସେମାନେ ଏଇଟା ଭୁଲିକି କରୁଛନ୍ତି ନା, ଏଠି ସେବା? ଆଉ ଭଗବାନଙ୍କର ସେବା ଯେଉଁ ଶବ୍ଦଟା ସେୟା, ସେଟା କର୍ମ ନୁହେଁ, ସେଠି ତୁମର ସୁଖଟାକୁ ଛାଡ଼ିକି କୃଷ୍ଣଙ୍କ ସୁଖ ପାଇଁ କିଛି କରିବାକୁ ପଡ଼ିବ, ସେଟା ତାହେଲେ ଉପଲବ୍ଧିର ବିଷୟ ହବ, ସେ ବାସନାଟା ତାହେଲେ ହୃଦୟରେ ପ୍ରବଳ ହବ, ଗୋଟେ ଜୀବ ଏ ଅଧକ୍ଷ ଜ୍ଞାନ କିଛି ପାଇଛି ବୋଲି ଜାଣିବ, ବା ଅନର୍ଥ ମୁକ୍ତ ଅବସ୍ଥାକୁ ସେ ଚାଲିଗଲା ବା ସେ ପଥରେ ପଥିକ ହେଇଗଲା, ହେଲେ ଜାଣିବ ଅନର୍ଥ ମୁକ୍ତ ଅବସ୍ଥାକୁ ନ ଆସିଲା ମାନେ ତୁମେ ଅଧକ୍ଷ ଜ୍ଞାନ ଗୁଡା ନ ପାଇଲେ ଏ କୃଷ୍ଣ ପ୍ରତିଟା ଆସି ତୁମେ ମନା କରିଛନ୍ତି ଆଚାର୍ଯ୍ୟମାନେ, ଏଇଟା ସବୁ ପଢ଼ନି, ତୁମେ ତ ବୁଝିପାରିବନି, ଆଉ ଖାଲି ପଢିକି କହିଦେଲେ ତୁମେ ଲୋକ ଗୁଡାକୁ କହିଦେଲେ କଣଟା ହବ, ତୁମର ତ ନିଜ କୃଷ୍ଣଙ୍କୁ ସୁଖ କରିବାର ବାସନା ନାହିଁ, ଆଉ ତୁମେ ତ ଭଲ ଖାଇବି, ଭଲ ପିନ୍ଧିବି, ଭଲ ରହିବି, ତୁମର ତ ସେ ଅନ୍ତର ଗୁଡ଼ାକ ଅଛି, ତୁମେ କ'ଣ ବୁଝିବ ଗୋପୀମାନଙ୍କର କଥା? ସେ ମନା କଲା ଆଚାର୍ଯ୍ୟ, ପଢ଼, ଏଟାକୁ ପଢ଼ନି, ଅପ୍ରାକୃତ କଥା ସବୁ ଗୋପୀମାନେ ଆଉ ବର୍ଣ୍ଣନା କରିପାରୁନାହାନ୍ତି। ସୁଖଦେବ ବର୍ଣ୍ଣନା କରିଦେଲେ, ବରହ ପିଢମ ନଟ ବର ବପୁ କର୍ଣ୍ଣୈବ କର୍ଣ୍ଣ, ଏଇ ରୂପକୁ ଏଇ ରୂପ ସ୍ଫୁର୍ତ୍ତି ହେଲା। କର୍ଣ୍ଣୈବ କର୍ଣ୍ଣିକାରମ ବିବ୍ରତ ବାସ କନକ କନକ କପି ସମ୍ଭୈଜନ୍ତୀ ଚ ମାଳା ରନ୍ଧ୍ରାନ ବେଣୁ ରଧର ସୁଦୟା ପୂରୟନ୍ ଗୋପ ବୃନ୍ଦୈ ବୃନ୍ଦାରଣ୍ୟମ ସୁପଦ ରମଣ ଭାବିଷତ ଗୀତ କୀର୍ତ୍ତି। କୃଷ୍ଣ ବୃନ୍ଦାବନକୁ ବୃନ୍ଦାବନ ରହିକି ବଂଶୀ ବଜାଉଛନ୍ତି, ତେଣୁ ବୃନ୍ଦାବନରେ ଯେଉଁ ପ୍ରବେଶ କରୁଛନ୍ତି କୃଷ୍ଣଙ୍କର ଯେଉଁ ବର୍ଣ୍ଣନାଟା, ତାଙ୍କର ଯେଉଁ ରୂପର ବର୍ଣ୍ଣନାକୁ ଦେଉଛନ୍ତି। ଖାଲି ଆମେ ଶୁଣୁଥିଲେ ପଞ୍ଚବର୍ଣ୍ଣର ପୁଷ୍ପ ପିନ୍ଧିଛନ୍ତି, ମସ୍ତକରେ ମୟୂରପୁଚ୍ଛ ଧାରଣ କରିଛନ୍ତି, ବେଣୁନାଥ କରୁଛନ୍ତି ରନ୍ଧ୍ରାନ୍ ଇତି ତେନ ସୋ ବେଣୁନ ସୋ ଅଧର ସୁଦେବ ନିଶ୍ଚିଦ୍ରମ କରୋତି ମିତି କୃଷ୍ଣସ୍ୟ ଇଚ୍ଛା। ୟେସ୍, କୃଷ୍ଣଙ୍କର ଇଚ୍ଛା ଏଟା, ସେ ନିଜର ମୁଖରେ ନିଜର ଅଧର ସୁଧାରେ ଅଧର ସୁଧା ସେଥିରେ ନିଶ୍ଚିଦ୍ର କରିବାକୁ ଚେଷ୍ଟା କରୁଛନ୍ତି। ବଂଶୀରେ କ'ଣ ସୋକଣା ଥାଏ ନା, ଛିଦ୍ର ଅଛି, ତାକୁ ନିଶ୍ଚିଦ୍ର ମୁଁ କରିଦେବି, ତାକୁ ଏତେ କୃପା କରିବା, ଏତେ ଅମୃତତ୍ଵ ପ୍ରଦାନ କରିବି, ତୁଳନାତ୍ମକ ଜିନିଷ କହୁଛନ୍ତି ଆଚାର୍ଯ୍ୟମାନେ। ତାକୁ ସବୁ ବୁଝିବା କଷ୍ଟ, କ'ଣ ଅମୃତ କୃଷ୍ଣ ବଂଶୀ ବୁଝିବେ, କ'ଣ ଅମୃତ ଆଉ ତୁମେ ବୁଝିପାରୁନ କ'ଣ ଅମୃତ? ଗୋଟେ ବିଦ୍ୟାର ଗୋଟେ ସରି ଗୋଟେ ସଙ୍ଗୀତ, ସଙ୍ଗୀତ ଯେଉଁ ବିଦ୍ୟାଟା ରହିଛି ତା ଦେହରେ ସଙ୍ଗୀତର ଗୋଟେ ଅଙ୍ଗ କ'ଣ ରହିଲା? ସଙ୍ଗୀତ ଯିଏ ଗାଉଛି ତା ଦେହରେ ଆଉ ଗୋଟେ ଅଙ୍ଗ କ'ଣ ଲାଗୁଛି? ବାଦ୍ୟ ନା, ଆଉ ବାଦ୍ୟ ଲାଗୁଛି ନା ନାହିଁ? ବିଭିନ୍ନ ବାଦ୍ୟମାନଙ୍କର ବିଭିନ୍ନ ତାର ଆଉ ଗୋଟେ ଆକର୍ଷଣ ଅଛି। ତବଲା ଗୋଟେ ବାଜିବ ଗୋଟେ ଅଲଗା, ହାରମୋନିୟମ ଗୋଟେ ବାଜିବ ଅଲଗା, ଗିଟାର ବାଜିବ ଗୋଟେ ଅଲଗା, ବୀଣା ବାଜିବ ଗୋଟେ ଅଲଗା। ଗୋଟେ ଜାଗତିକ ଲୋକଟା ସେ ଗୋଟେ ବଂଶୀ ବଜେଇ ଦେଉଛି, କେତେ ସୁନ୍ଦର ଲାଗୁଛି। ଗୋଟେ ଜାଗତିକ ଲୋକ, ଯେକୌଣସି ବଂଶୀ ଧ୍ୱନିର ମୂଲ୍ୟ ଗୋମାତା ଜାଣନ୍ତି, ଆଉ କି ମଣିଷ ଜାଣିନି, ମଣିଷ ଆଜି ପର୍ଯ୍ୟନ୍ତ ଜାଣିନି, ବୈଜ୍ଞାନିକମାନେ ରିସର୍ଚ୍ଚ କରି କହିସାରିଲେଣି। ଯେକୌଣସି ବ୍ୟକ୍ତି ବଂଶୀ ଗୋଟେ ବଜାଉ, ସେ ବଂଶୀ ଧ୍ୱନିର ଏତେ ଆକର୍ଷଣ ରହିଛି, ସେତେବେଳେ ଗୋମାତା ଜାଣିପାରିବେ। ସେଥିପାଇଁ ବର୍ତ୍ତମାନ ଗାଈ ଫାର୍ମ ମାନଙ୍କର ସବୁ ବଂଶୀ ଟ୍ୟୁନ୍ ଗୁଡ଼ା ଲଗାଉଛନ୍ତି, ଗାଈମାନେ ବହୁତ ଖୁସି ହେବେ। ତାଙ୍କର ସ୍ୱାଭାବିକ ଧର୍ମ ସହିତ ତାଙ୍କର ଯେଉଁ ସାତ୍ୱିକ କୃଷ୍ଣ ପ୍ରିୟତା ତାଙ୍କର ଯେଉଁ ଜିନିଷ ରହିଛି ତା ସହିତ ତାଙ୍କ ବଂଶୀ ଧ୍ୱନି ସହିତ ସମ୍ପର୍କ ରହିଛି। ସେଥିପାଇଁ ବଡ଼ ବଡ଼ ସାଇଣ୍ଟିଷ୍ଟ ମାନେ ମୁଁ ପଢୁଛି, ରିସର୍ଚ୍ଚ କରିକି ସେମାନେ ପରେ ଲେଖୁଛନ୍ତି, ତୁମେ ଗୋଶାଳା ମାନଙ୍କର ସବୁ ବଂଶୀ ଧ୍ୱନି ସେଟ୍ କର, 24 ଘଣ୍ଟା ବାଜିବା ଦରକାର, ସେମାନେ ବହୁତ ଖୁସିରେ ରହିବେ, କ୍ଷୀର ବି ଅଧିକା ଦେବେ। ତାର କୃଷ୍ଣ ଯିଏ ସର୍ବାକର୍ଷଣୀୟ, ସିଏ ଆଜି ବଂଶୀ ବଜାଉଛନ୍ତି ପୁରୈନ୍, ଏଠି କହୁଛନ୍ତି ତେନ ତ୍ରିଜଗତ 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 ଅପି ଉନ୍ମାଦ୍ୟମ ପଶ୍ଚାତ୍ କଠୋର କଠୋରମ ଅଚେତେନମ ସ୍ୱଭାବ ଅଧିକାରିଣମ ଜ୍ଞାତ୍ୱା ତଦୀୟ ଛିଦ୍ରେଭ୍ୟୋ ନିଃସୃତ୍ୟ ବ୍ରଜବାଳନମ କର୍ଣ୍ଣଦ୍ୱାରିଣମ ତନ ମନମ ପ୍ରବିଶ୍ୟ ସ୍ୱସଫଳୀକୃତା ତତ୍ରୈବ ସ୍ୱସ୍ୟ ବିକ୍ରମ ବିକ୍ରମମାନମ ବିକ୍ରମାନମ ଦର୍ଶୟମାସ ଇତି ଦ୍ୟୋତିତ। ଇଦୌ ତାଙ୍କ ତ ସବୁ ରସିକ ସେ ସବୁ ଭଗବାନଙ୍କୁ ସାକ୍ଷାତ ଦର୍ଶନ କରିଛନ୍ତି, ରାଧାରଣୀଙ୍କୁ ଦର୍ଶନ କରିଛନ୍ତି, ଚିରପାଦ ଆସି କ'ଣ ଅଦକ୍ଷ ଜ୍ଞାନ ପାଇଛନ୍ତି ନା, ଏଇଟା କ'ଣ ବୁଦ୍ଧି ଖର୍ଚ୍ଚ କରିକି ସବୁ ଭୁଲ ଭୁଲ ଧାରଣା, ଆମମାନଙ୍କର ସବୁ ଭୁଲ ଧାରଣା ହେଲା। ଆମେ କିଛି ଲେଖିବା, ଆମେ କିଛି କହିବା, କ'ଣ କହିବା, କ'ଣ ଲେଖିବା, ଲେଖିବା କହିବାର ବିଷୟ ଜାଗତିକ ବିଷୟ ତୁମେ ଲେଖିପାରିବେ। କବି ଗୁଡ଼ା କ'ଣ ଲେଖିଛନ୍ତି? କବିମାନେ ଲେଖୁ ନା, ଚିଲିକା ପଢ଼ିଛୁ କି? ଚିଲିକାର କ'ଣ ଚିଲିକା ବର୍ଣ୍ଣନ ପଢ଼ା ହଉଥିଲା, କବି ଗୁଡ଼ାକ ସବୁ ଲେଖିଦେଇପାରିବେ, ସେ ପ୍ରକୃତି ଉପରେ ଲେଖିଦେବେ, ସେ ସବୁ ଜିନିଷ ଉପରେ ଲେଖିଦେବେ। ଯେଉଁମାନେ ସେଲ୍ଫ ରିଏଲାଇଜ୍ ପର୍ସନ୍, କ'ଣ କହୁଛି, ଆତ୍ମାନୁଭୂତି ସମ୍ପନ୍ନ ନୁହନ୍ତି, ଯେଉଁମାନେ କୃଷ୍ଣ ସହିତ ସମ୍ପର୍କ ନାହିଁ, ତାଙ୍କର କଥା ତାଙ୍କର ଲେଖା ସେଟା ଶକ୍ତିଶାଳୀ ନୁହେଁ। ତେଣୁ ହରି କଥା ଆମେ ଯେଉଁ କହୁଛେ ବା ହରିନାମ ଯେଉଁ କରୁଛେ, କ'ଣ ଏଇଟା ସମୟଟା କ'ଣ, ଏଇଟା ଯଦି ନ କରିବା ତାହେଲେ କ'ଣ କରିବା? କାଳକ୍ଷେପଣ କେଉଁଠି ଯିବ? କାଳଟା ଅଲଗା ଆଡ଼େ ଚାଲିଯିବ। ତେଣୁ ଯାହା ତ ଭଗବାନଙ୍କ କଥାଟା କହୁଛି, କିନ୍ତୁ ତା ତ କେବେ ଚିନ୍ତା କରିବନି ଯେ ଏଥିରେ ମୁଁ ଅର୍ଥ ଯଶ ମୁଁ ମୁକ୍ତ ହେଇଗଲି ମନକୁ ଉପଦେଶ ଦେଉଛି, ଏ ଭାବନା କେବେ ରହିବନି। କାରଣ ଇଏ ପାଇଁ ସବୁ ଅପ୍ରାକୃତ ଜିନିଷ, ଏଇଟା ନିର୍ଗୁଣ, ଏଇଟା ଅଧକ୍ଷ ଯେ ଜ୍ଞାନ ଗୁଡ଼ା ଆମେ କ'ଣ ବୁଝିବା? ଦେଖୁଛୁ ଆମେ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ କହୁଛେ, କିନ୍ତୁ କୃଷ୍ଣ କିଏ ତୁମେ ଜାଣିନି? ଯାହାକୁ ଡାକୁଛି ସେ କୃଷ୍ଣ, ତାର କେତେ ବଡ଼ ଶକ୍ତି, ତା ଆମର କ'ଣ ଅନୁଭବ ଅଛି? କ'ଣ ଅନୁଭବ ଅଛି? ଯେଉଁ ଅନୁଭବଟା କିଛି ନୁହେଁ ବୋଲି, ଯାହା ଆମର ଅନୁଭବ ଅଛି ସେଟା ଗୋଟେ କାଣିଚାଏ, ଓଡ଼ିଆରେ ଗୋଟେ ନାହିଁ, ଗୋଟେ କାଣିଚାଏ ଅନୁଭବ ବି ନାହିଁ ଭଗବାନ କୃଷ୍ଣଙ୍କର। ପୂର୍ଣ୍ଣ ବସ୍ତୁ, ପୂର୍ଣ୍ଣ ବସ୍ତୁ ତୁମେ ଅନୁଭବ କେମିତି କରିଦେବ? ଏ ଯେଉଁଟା ସରଳ ପୂର୍ଣ୍ଣ, ପୂର୍ଣ୍ଣ କୃପା ପାଇବ, ପୂର୍ଣ୍ଣ ଅନୁଭବ ଆସିବ। ଏଠି ସେ କେତେ ସୁନ୍ଦର କଥା ଚକ୍ରବାଦ ଲେଖୁଛନ୍ତି, ବିକ୍ରମ ଦେଖାଉଛନ୍ତି, ଅଧର ସୁଦୟା, ମୋର ଅଧର ସୁଧା ବିକ୍ରମ ମୁଁ ଦେଖାଉଛି। କେମିତି ବିକ୍ରମ ଦେଖାଉଛି? ଭଗବାନ କେତେ ଆକର୍ଷଣୀୟ ଚକ୍ରବାଦ ଲେଖୁଛନ୍ତି ଶ୍ଳୋକରେ, କଣ କହୁଛନ୍ତି ନା, ଅଧର ସୁଧା ତୁ ବେଣୁ ନିଷ୍ପ୍ରାଣମ ଅପି ସଂସ୍ପର୍ଶେନ ଚେତୟିତ୍ୱ। ସେ ଲେଖିଥିଲେ ବେଣୁର କଣ ଅଛି, ଭଇଁସିଟାକୁ ଖାଲି ରଖିଦେଲେ କଣ ବାଜିବ? ତା ଦେହରେ ଯୋଉ ସ୍ୱରଟା ବାହାରୁଛି ତାକୁ କଣ ଦେବାକୁ ପଡୁଛି? ତାକୁ ଗୋଟେ ଚେତନା ଦେବାକୁ ପଡୁଛି। ତାକୁ ଗୋଟେ ଜଣେ କିଏ ଚେତନଶୀଳ ବ୍ୟକ୍ତି ତାକୁ ବଜେଇଲେ ସେ ବାଜିବ ନା, ଖାଲି ଆପେ ବାଜିବ? ବାଜିବନି। ନିଷ୍ପ୍ରାଣ ବ୍ୟକ୍ତିକୁ ଚେତନ ମୁଁ କରିଦଉଛି କୃଷ୍ଣ, ଏଠି କୋଚ କରିବା ଲେଖିଲେ ନିଷ୍ପ୍ରାଣମ ଅପି ସଂସ୍ପର୍ଶେନ ଚେତୟିତ୍ୱ, ମୋ ସଂସ୍ପର୍ଶରେ ଆସିକି ଚେତନା ପାଉଛି। ସପ୍ରାଣୀ ସପ୍ରାଣୀ କୃତ୍ୟ ତେନ ତ୍ରିଜଗତ ଉନ୍ମାଦ୍ୟମ। ନିଶ୍ଚେତନ ଅଚେତନ ବସ୍ତୁକୁ ଚେତନ କରିକି ତାକୁ ଗୋଟେ ପ୍ରାଣୀ ଭଳିଆ ଶକ୍ତି ଦେଇକି ବଂଶୀର ଧ୍ୱନିଟା କୋଉଥିରୁ ବାହାରୁଛି? ଧ୍ୱନିଟା କୋଉଠୁ ଅଛି? ବଂଶୀର ଛିଦ୍ରରୁ ବାହାରୁଛି, ଅଛି ତେଣୁ ସେଟା କଣ ହଉଛି? କୃଷ୍ଣ କହୁଛନ୍ତି ମୋର ଶକ୍ତି ତୁମେ ଦେଖିବା ପାଇଁ ଚାହୁଁଛୁ, ଦେଖ ଅଚେତନକୁ ମୁଁ କଣ କରୁଛି, ଚେତନ ଦେଇଦେଉଛି। ଚେତନ କରି କଣ କରୁଛି? ତାକୁ ପ୍ରାଣ ଦେଇକି ତାକୁ ସପ୍ରାଣକୃତା ମୋ ପ୍ରାଣ ପ୍ରଦାନ କଲା ଭଳି ତାକୁ ଚେତନ କରିକି ମୁଁ କଣ ତ୍ରିଜଗତକୁ ଅନୁମାଦ କରିଦଉଛି। ତ ମୋର ବିକ୍ରମ ଦେଖିବା ପାଇଁ ଚାହୁଁଛ, ମୋର କଣ ବଳ ଦେଖିବା ପାଇଁ ଚାହୁଁଛ, ଦେଖ ଏଇ ବଳ ମୋର। ଏଇଭଳି ଭାବରେ ସେ ବୃନ୍ଦାବନକୁ ନାଚି ନାଚିକି ଯାଉଛନ୍ତି। ଅଧର ସୁଧୟା ପୁରା ଯେ କୃଷ୍ଣଙ୍କର ଦେଖିଛ ମୋ ପିକ୍ଚର କାହିଁ, ଆଜିକାଲି ତ ପୁରୁଣା ସବୁ ପିକ୍ଚର ଥିଲା, ପୁରା ମୁହଁରେ ବଂଶୀଟା ଲାଗିକି ରହିଥିବ, ବେକଟାକୁ ଭାଙ୍ଗିଥିବ ପୁରା ମୁହଁରେ ଲାଗିକି ରହିଥିବ ଏମିତି। ଯେତେବେଳେ ବଂଶୀର ବଜେଇବା ଚିତ୍ର ତୁମେ ଦେଖିବ, ସେ ଯୋଉ ଆର୍ଟିଷ୍ଟ ଗୁଡ଼ାକର ତାଙ୍କର ଚିତ୍ର, ସେ ପୁରା ଆଖିଗୁଡ଼ାକୁ ବନ୍ଦ କରିକି ସେ ପୁରା ଧ୍ୟାନରେ କାହିଁ କ'ଣ ଧ୍ୟାନ ଦେଉଥିବେ, ପବନଟାକୁ କଣ୍ଟ୍ରୋଲ କରୁଛନ୍ତି ନା ଆଙ୍ଗୁଠିରେ, ମୁହଁରେ ପବନ ଯାଉଛି ଏଣେ ଆଙ୍ଗୁଠିରେ ଏଟା କଣ୍ଟ୍ରୋଲ ହେଉଛି, ପୁରା ମୁହଁଟାକୁ ଲାଗିଥିବ। ଅଧର ସୁଧୟା ପୁରୟନ ଗୋପ ବୃନ୍ଦେଇ, ତା ପରବର୍ତ୍ତୀ ଶବ୍ଦରେ ଆସିବ ଗୋପ ବୃନ୍ଦେଇ। ଅଚେତନକୁ ଚେତନ କରିବାର ଶକ୍ତି ଭଗବାନ କରିଛି, ସେ ହେଉଛନ୍ତି କୃଷ୍ଣ। ଆମେ ଆମେ ଆଉ କଣ, ଆମେ ତା ଅଚେତନଟାକୁ ଯିଏ ଚେତନ କରିଦେଇ ପାରୁଛନ୍ତି, ସେ ଆମ ଜୀବନର ସମସ୍ୟାକୁ ସମାଧାନ କରିପାରିବେ? ବିଶ୍ୱାସଟା କାହିଁ, ଗୋଟେ ଜୀବର ବିଶ୍ୱାସଟା କେତେ ଅଛି? ଗୋଟେ ଜୀବର ଗୋଟେ ଓଡ଼ିଆରେ ଗୋଟେ ଶବ୍ଦ ଅଛି ଜାଣିଛ ନା, ଲୋକ ରାଗିଗଲେ କୁହନ୍ତି ତାର ପିତ କେତେ, କୁହନ୍ତି ନା ତାର ପିତ କେତେ ପିତ ଅଛି ମୋ ସାଙ୍ଗରେ ଲଢ଼ିବ। ହଁ ତାର ଧନ ଥିଲେ ବଳ ଥିଲେ ସେ ଯଦି ଆଉ ଗୋଟେ ଲୋକ ତାକୁ ଝଗଡ଼ା କରୁଛି, ତାର ପିତ ଅଛି ମୋ ସାଙ୍ଗରେ ଲାଗିବ, ପିତ କୁହନ୍ତି ତାର କେତେ ପିତ ଅଛି, ସେଟା ଗୋଟେ ଜୀବର କେତେ ପିତ ଅଛି ବା କେତେ ବଳ ଅଛି ସେ କୃଷ୍ଣ ବୁଝିବ। କୃଷ୍ଣ କେତେ ବଳବାନ, କଣ ନ ଚାହିଁଲେ କଣ ନ କରିପାରିବେ, ଅଚେତନକୁ ଚେତନ କରିପାରିବେ। ସେ ଇଏ ଲେଖୁଛନ୍ତି ନା ରୂପ ଗୋସ୍ୱାମୀ ପଦାବଳୀରେ ଲେଖୁଛନ୍ତି, ସେ କୃଷ୍ଣଙ୍କ ତସ୍ମୈ କୃଷ୍ଣାୟ ନମଃ, ସେ କୃଷ୍ଣଙ୍କୁ ପ୍ରଣାମ କରୁଛି, ଏ ଧୂଳିକଣାକୁ ପର୍ବତ କରିପାରିବେ, ପର୍ବତକୁ ଧୂଳିକଣା କରିପାରିବେ, ମରୁଭୂମିକୁ ସମୁଦ୍ରରେ ପରିଣତ କରିପାରିବେ, ସମୁଦ୍ରକୁ ମରୁଭୂମି କରିଦେଇପାରିବେ, ସେ ହେଉଛନ୍ତି କୃଷ୍ଣ। ଆମେ ଯେତେବେଳେ ହରେ କୃଷ୍ଣ ମହାମନ୍ତ୍ର ଜପ କରୁଛେ କ'ଣ କୃଷ୍ଣଙ୍କୁ ସେ ଭାବନା ଆସୁଛି ନା, କୃଷ୍ଣଙ୍କୁ ଦର୍ଶନ କଲାବେଳେ ସେ ଭାବନା ଆସୁଛି ନା, କେବେ ମନନ ବି କରିପାରୁଛି କୃଷ୍ଣ ଚାହିଁଲେ ମୋ ଜୀବନରେ କ'ଣ ନ କରିଦେଇପାରିବି, କୃଷ୍ଣ ଯଦି ଚାହିଁବେ ମୋତେ କ'ଣ ନ କରିପାରିବି, କି କିଏ ଏଇଟା ଚିନ୍ତା କରିପାରୁଛି? ଆମେ ପିତ ଆମେ କ'ଣ ଏଇଟା କ'ଣ ଥାଳି ଗୁଡ଼ା ବ୍ୟବହାର କରୁଛୁ, କି ଥାଳି ଗୁଡ଼ା ଷ୍ଟିଲ, ସେ ଷ୍ଟାନଲେସ୍ ଲେଖାଯାଉ କି ଫରେନ୍ ଥାଳି ହଉ, ସେ କ'ଣ ହେଟା କ'ଣ କି ଥାଳି, ଏଇଟା ଷ୍ଟିଲ ଥାଳି। ତୁମେ କେବେ ଆଶା କରିପାରିବ ଷ୍ଟିଲ୍ଟା କେବେ ମୋର ସୁନା ହେଇଯିବ ବୋଲି, ପିତଳ ହବ ବୋଲି ଆଶା କରିପାରିବ, ରୂପା ହବ ବୋଲି ଆଶା କରିପାରିବ, କେବେ ଆଶା କରିପାରିବ? ଧର୍ମଟା ପରିବର୍ତ୍ତନ ଗୋଟେ କେମିତି ହବ, ତାର ଧର୍ମ ତା ଧାତୁ ଧର୍ମଟା ରହିଛି, ସେଇଟା ଅସମ୍ଭବ କାମ, ଯେମିତି ଆମ ପାଇଁ ଅସମ୍ଭବ କାମ ଆମକୁ ସେଇଭଳିଆ ଲାଗୁଛି। ଆମ ଜୀବନର ଯୋଉ ଯୋଉ ସ୍ୱଭାବ ରହିଛି, ଯୋଉ ଯୋଉ ଗୁଣ ରହିଛି, ମୋର ଜୀବନରେ ପରିବର୍ତ୍ତନ ହେବାଟା ଗୋଟେ ଅସମ୍ଭବ ଅସମ୍ଭବ। ଆମେ ଯୋଉ ଭକ୍ତିବୋଧକୁ ଆସିଛେ, ଏ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବା ପାଇଁ ଆସିଛେ, ତାହେଲେ ଅସମ୍ଭବ କାର୍ଯ୍ୟ ଯଦି ସମ୍ଭବ କରାଯିବ ତାହେଲେ ତା ପାଇଁ ଉଦ୍ୟମଟା କେମିତି ଦରକାର, ଭରସା କେତେ ଦରକାର? ଗୋଟେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବା ପାଇଁ ଆସିଛେ ନା, ଆଉ କ'ଣ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଛେ? ଯୋଗୀମାନେ ଗୋଟେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ ଉଦ୍ଦେଶ୍ୟରେ ଘର ଛାଡ଼ନ୍ତି, କ'ଣ ଘର ଛାଡ଼ିଦେବେ, କୋଉଠୁ ରୁହନ୍ତି? ହିମାଳୟରେ ରୁହନ୍ତି, ଗଙ୍ଗାଜଳ ପିଅନ୍ତି, ଫଳ ଖାଆନ୍ତି, ନାରୀମୁଖ ଦେଖନ୍ତି ନା, କେବଳ କାମଟାକୁ ଜୟ କରିବା ପାଇଁ। ସେ କାମଟାକୁ ଜୟ କରିଦେଲେ, କ୍ରୋଧଟାକୁ ଜୟ କରିଦେଲେ କଣ ଭାବନ୍ତି? ଅସମ୍ଭବଟା ସମ୍ଭବ ହେଇଗଲା। ଆମର କାମ କ୍ରୋଧ ଜୟ କରିବା ଲକ୍ଷ୍ୟ ନୁହେଁ, ଗୋଟେ ଯୋଗୀ ଠାରୁ 100 ଗୁଣ ଅଧିକ ଦାୟିତ୍ୱ ଆମକୁ ନେବାକୁ ପଡୁଛି। କଣ କଣ କରିବାକୁ ପଡୁଛି? କୃଷ୍ଣଙ୍କୁ ପାଇବାର ଅଛି, କୃଷ୍ଣଙ୍କୁ ବଶ କରିବାର ଅଛି। କେତେ ବଡ କାମ ସେ ଆମର ଆମର ପ୍ରଥମ ପ୍ରାଥମିକ ସ୍ଥିତିରେ କଣ ରହିଲା? ପ୍ରାଥମିକ ସ୍ଥିତିରେ ଗୋଟେ ଡିଭୋଟି କଣ ଷ୍ଟ୍ରଗଲ କରେ? କେବଳ କେମିତି କାମ କ୍ରୋଧକୁ ଜିତିବି, ଏଇଟା ତ ତା ଷ୍ଟ୍ରଗଲିଂ ଚାର୍ ଏଇଟା ଚାଲୁ ତ ସମୟ ଆଉ କେମିତି ଜିତିବି, ଏଇଟା ଉପରେ ଫୋକସ୍ ଦେଲେ ହବନି। ଏଇଟା ତୁମେ କରିପାରିବନି, ଜିତିପାରିବନି, ତୁମ ବଳରେ ଏଇଟା କରିପାରିବନି। ତୁମେ ତୁମର ସ୍ୱଭାବ ଯୋଉ ଜିନିଷଟା ରହିବ ତୁମେ କରିପାରିବନି କେବେ। ତ ତାକୁ ଜୟ କରିବାକୁ ଚେଷ୍ଟା କର, ଯୋଗ୍ୟ ଗୁଡ଼ା ପାରିଲେନି ତୁମେ କଣ ପାରିବ? ଆମର ଦ୍ୱିତୀୟ ଷ୍ଟେପ୍ କାମ, ଆମର ପ୍ରଥମ ଷ୍ଟେପ୍ କାମ ପ୍ରତିଯୋଗରେ ସବୁ ସ୍ୱାଭାବିକ। ଆମେ ତ ସ୍ୱାଭାବିକ ଭଗବାନଙ୍କ ପ୍ରତି ଆକର୍ଷଣ ବଢେଇବା, କୃଷ୍ଣଙ୍କର କୃପା ହବ, ସେଇଟା ସ୍ୱାଭାବିକ ସବୁ ଯିବ। କୃଷ୍ଣ ଆସକ୍ତି ହେଇଗଲେ, କୃଷ୍ଣ କୃପା ହେଲେ ଏଇଟା ଯିବ, ନହେଲେ ଯିବନି। ପ୍ରାଥମିକ ଅବସ୍ଥାରେ ଆମର କଣ, ଆମର କେବଳ ଏଇଟାକୁ କେମିତି ଫାର୍ଷ୍ଟ ଷ୍ଟେପ୍ଟା କେମିତି ଖାଲି କାମ କ୍ରୋଧରେ ଆମର ଅନ୍ତରୁ ଯାଉ, ମୁଁ କେମିତି ସ୍ଥିର ହେଇକି ବ୍ରହ୍ମଚାରୀ ହେଇକି ରହିଯିବି ବା ବିବାହ ହେବିନି ବା ସାଧୁ ହେଇକି ରହିଯିବି ଭାଇ, ଏଇଟା ଆମର ତ ପ୍ରଥମ ଷ୍ଟେପ୍। ସେଇଟା ହେଇଗଲେ ବି ସେକେଣ୍ଡ ଷ୍ଟେପ୍ କଣ ରହିଲା? କୃଷ୍ଣଙ୍କୁ ପାଇବାର ଅଛି, ସେଟା ନ ପାଇଗଲେ ପୁଣି କଣ ହବ? ପୁଣି ଆଉ ଗୋଟେ ସ୍ୱର ମିଳିବ, ଆଉ ଗୋଟେ ସ୍ୱର ମିଳିଲେ ପୁଣି କଣ ହବ? ସେ ସ୍ୱରରେ ପୁଣି କାମ ଆସିପାରେ, କ୍ରୋଧ ଆସିପାରେ। ତେଣୁ ଏଇ ଯୋଉ ଲକ୍ଷ୍ୟଟା ଆମର ରହିଛି, ଭଗବାନ କଣ ଚାହିଁଲେ କରିପାରିବେ? ଏଠି ଚକ୍ରଟା ଲେଖିଲେ ନା, ଚେତୟିତ୍ୱା ସପ୍ରାଣୀ କୃତ୍ୟା, ମୋର ସଂସ୍ପର୍ଶରେ ନିଷ୍ପ୍ରାଣ ନିଷ୍ପ୍ରାଣ ବେଣୁକୁ ମୁଁ ଚେତନା ଦେଇକି ସପ୍ରାଣୀ କରିଦେଉଛି। ଦେଖ ପ୍ରାଣୀ ଭଳି କରିଦେଉଛି, ତା ଦ୍ୱାରା କଣ କରୁଛି? ପୁଣି ଚକ୍ରପଦ କହୁଛନ୍ତି, ତ୍ରିଜଗତ ଅପି ଉନ୍ମାଦ୍ୟମ ପଶ୍ଚାତ୍ୟମ କଠୋରମ ଅଚେତନମ ସ୍ୱଭାବ ଅନଧିକାରିଣମ ଜ୍ଞାତ୍ୱା ତଦୀୟମ ଛିଦ୍ରବ୍ୟ ନିଃସୃତ ବ୍ରଜବାଳାନମ କର୍ଣ୍ଣଦ୍ୱାରେଣମ ତନମାନମ ପ୍ରବିଶ୍ୟ। କୃଷ୍ଣ ଚିନ୍ତା କରନ୍ତି, ଏଇ 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 ନିଛିଦ୍ର ଏଟାକୁ ପୂର୍ଣ୍ଣ କରିବି, ଏଟାକୁ ଅଚେତନ କରିବି, କାହାକୁ ଅଚେତନକୁ ସଚେତନ କରିବି, ଏହା ଦ୍ୱାରା ତିନି ଜଗତକୁ ଅନୁବାଦ କରିବି। କିଏ ଚିନ୍ତା କରନ୍ତି? କୃଷ୍ଣ। କାହା ଦ୍ୱାରା? ବେଣୁ ବେଣୁକୁ ବେଣୁ ବୁଝିଲା ବେଳେ ପରେ ଚିନ୍ତା କରନ୍ତି, ଆରେ ଏଇଟା ତ କଠୋର ସ୍ୱଭାବଟା, ଏତେ ମୁଁ ବଜେଇଲି, ଏତେ ଇଏ କଲି, ଇଏ ଇଏ ସ୍ୱଭାବ ୟାର ଚକ୍ରପ୍ରଦାଙ୍କର ଭାବ, ଇଏ ହବ ନାହିଁ, ଏ ସ୍ୱଭାବ ବଦଳିବ ନାହିଁ, ଏଇଟା ଭାବି ଅନଧିକାରୀ ଭାବି ବିବେଚନା କରିକି କହିଲା, ଆଚ୍ଛା ଠିକ୍ ଅଛି, ୟା ଦ୍ୱାରା କ'ଣ କରିବି? ୟାର ଛିଦ୍ର ଦ୍ୱାରା ପ୍ରବେଶ କରିବି କପିମାନଙ୍କର କର୍ଣ୍ଣରେ। ପୁରୟନ ଗୋପ ବୃନ୍ଦେଇ, ପରେ ଆସିବ ଗୋପମାନଙ୍କ ସହିତ, ଗୋପମାନଙ୍କ ସହିତ ସବୁ ବୃନ୍ଦ ହେଇକି ବା ମିଳିତ ହେଇକି ବୃନ୍ଦାବନରେ ପ୍ରବେଶ କରୁଛନ୍ତି। ତେଣୁ ମୁଁ ଭାବୁଛି ତିନି ଜଗତକୁ ୟା ଦ୍ୱାରା ଅନୁବାଦ କରିବି, ଆକୁ ଅଚେତନକୁ ଚେତନ କରିବି, ସବୁକିଛି କରିବି, କିନ୍ତୁ ଏଇଟା ଏଠି ଦୁଇଟା କଥା ଲେଖିଥିଲେ। କ'ଣ ଲେଖିଲେ? ଏଠି କହିଲେ, କଠୋର ଅଚେତନ ସ୍ୱଭାବ ଅନଧିକାରୀ ଜ୍ଞାତ୍ୱା, ହଁ କୃଷ୍ଣ ଅଚେତନକୁ ସଚେତନ କରିଦେବେ, ନିଜୀବକୁ ସଜୀବ କରିଦେବେ, କିନ୍ତୁ ଏଇ ଆମକୁ ଆମେ ଆମର ସବୁ ଆମେ ଚେତନ ବ୍ୟକ୍ତି, କିନ୍ତୁ ମନେ ରଖ ଯଦି ଏଇ ତିନିଟା ଜିନିଷ ରହିଲା, କୃଷ୍ଣ ଆଉ ତୁମକୁ ସଚେତନ ବା ଅନୁମାଦ କରିବେ ନାହିଁ। କ'ଣ କ'ଣ ଏଠି କହିଲେ? କଠୋର ରହିଲେ, ହୃଦୟ ଯଦି କଠୋର ରହିଲା, ଅଚେତନ ରହିଲେ, ଅଚେତନ ମାନେ କ'ଣ? ଗୋଟେ କନସିୟସ୍ ଷ୍ଟେଜ୍ରେ ତୁମେ ରହିଲନି, କଠୋର ସବୁବେଳେ ରହିଲ, ଆଉ ଅଚେତନ ରହିଲ। ଅଚେତନ ମାନେ କ'ଣ? ଯେଉଁଟା ଜ୍ଞାନପୂର୍ବକ ସବୁବେଳେ ଗୋଟେ ଜ୍ଞାନର ସ୍ଥିତିରେ ରହିଲେନି, ଅଚେତନ ଭଳିଆ ଆଉ ଯାଉଛି, କୁହନ୍ତି ଗୋଟେ ଇଂଲିଶରେ କୁହନ୍ତି କେୟାରଲେସ୍ ଡିଲିଙ୍ଗସ୍, କୌଣସି କଥାରେ ଧ୍ୟାନ ନଦେବା, ତେଣୁ କିଏ କ'ଣ କହୁଛି ମୋ ଜୀବନରେ ଭଜି ଭଜନ କରିବି, ସମୟ ହେଇଗଲାଣି ଅଧିକା ଜପ କରିବି, ଗୋଟେ କେୟାରଲେସ୍ ଯା ଯା ଲାଇଫ୍, ଏ ତିନିଟା ହେଲେ ଆମେ ସେଇଭଳି ରହିଯିବା, ଆମ ଜୀବନଟା ସେମିତି କଠୋର ହେଇଗଲେ, ଅଚେତନ ହେଇଗଲେ, ଆଉ କ'ଣ କହିଲେ? ଅନଧିକାରୀ। ଆଉ କଠୋର ଅଚେତନ, ତାପରେ କୃଷ୍ଣ ବୁଝିଲେ ଏଟା ଏଟା ଅନଧିକାରୀଟା, ମୁଁ ଯେଉଁ ଭାବୁଥିଲି ୟା ଦ୍ୱାରା ତିନି ଜଗତକୁ ଅନୁବାଦ କରିବି, ତାକୁ ସଚେତନ ସପ୍ରାଣୀ କରିବି, ଏଟା ହେଇପାରିବନି। ଏ ବଂଶୀ କହିଲେ, ଆଉ ଗୋଟେ କାମ କରିବି, ୟା ଦ୍ୱାରା ଗୋପୀମାନଙ୍କର କର୍ଣ୍ଣରନ୍ଧ୍ର ପ୍ରବେଶ କରିକି ଏଠି କହିଲେ, ତତ୍ରୈବ ସଫଲୀକୃତମ କର୍ଣ୍ଣଦ୍ୱାରେ ତନ ମନ ପ୍ରବିଶ୍ୟ, ତାଙ୍କ କର୍ଣ୍ଣଦ୍ୱାରେ ତାଙ୍କ ମନରେ ପ୍ରବେଶ କରିବି, ସ୍ୱସଫଲୀକୃତମ ତତ୍ରୈବ ସ୍ୱବିକ୍ରମାନ ଦର୍ଶୟ ମାସ ଇତି ଦ୍ୟୋତିତ, ଏଇଟା ଜଣାପଡ଼ୁଛି ମୁଁ ତାଙ୍କ କର୍ଣ୍ଣରେ ପ୍ରବେଶ କଲାପରେ ମୋ ବିକ୍ରମକୁ ମୁଁ ଦେଖେଇବି, ଜଗତରେ ମୁଁ କେମିତି ସମସ୍ତଙ୍କୁ ଆକର୍ଷଣ କରିପାରେ ବଂଶୀ ଧ୍ୱନି ଦ୍ୱାରା କୃଷ୍ଣ ଚାହୁଁଛନ୍ତି। ଗୁରୁଦେବ ସେଇଟା ସେ ଗୋଟେ କଥାରେ କହିଥିଲା, କୃଷ୍ଣ ସିନା ବଂଶୀ ବଜେଇଲେ, ବଂଶୀ ବଜେଇ ତାଙ୍କ କର୍ଣ୍ଣ ଦ୍ୱାରା କ'ଣ ବଂଶୀର ଛିଦ୍ର ଦ୍ୱାରା ଗୋପୀମାନଙ୍କ କର୍ଣ୍ଣ କର୍ଣ୍ଣ ମାଧ୍ୟମରେ ମନରେ ପ୍ରବେଶ କଲେ, ପ୍ରବେଶ କରି କ'ଣ କଲେ ତାଙ୍କୁ ଆକର୍ଷଣ କଲେ। ତାହେଲେ ଆମକୁ କେମିତି କୃଷ୍ଣ ଆକର୍ଷଣ କରି, ଆମେ ବଂଶୀଧ୍ୱନିଟା ଶୁଣିଲେ ତ କୃଷ୍ଣଙ୍କ ଅନ୍ତର ଭିତରେ ଆମକୁ ଆକର୍ଷଣ ଆସିବ। ସେଠି ଗୁରୁଦେବ ସେଠି କହୁଛନ୍ତି, ଜଣେ ଶୁଦ୍ଧ ଭକ୍ତ ଯେତେବେଳେ ଭଗବାନଙ୍କର କଥା କହୁଛନ୍ତି, ଯେତେବେଳେ ଅଧ୍ୟକ୍ଷ ଜ୍ଞାନ ପ୍ରାପ୍ତ ଜଣେ ଆତ୍ମାନୁଭୂତି ସମ୍ପନ୍ନ ସାଧୁ କଥା କହୁଛନ୍ତି, ସେ କଥାଟାକୁ କୃଷ୍ଣଙ୍କର ବଂଶୀଧ୍ୱନି ସହିତ ତୁଳନା କରାଯାଇଛି। ସେଟା କର୍ଣ୍ଣରନ୍ଧ୍ରରେ ପ୍ରବେଶ କଲା ମାତ୍ରେ ଯେମିତି ଗୋପୀମାନଙ୍କୁ କ'ଣ ଲାଗୁଥିଲା, ଆକର୍ଷଣ ଲାଗୁଥିଲା, ସେଭଳି ଜଣେ ଭଗବାନ ପ୍ରତି ଆକର୍ଷଣ ବୃଦ୍ଧି କରିବ, ସେଟାକୁ ଗୋପୀ ବଂଶୀଧ୍ୱନି ସହିତ ତୁଳନା କରାଯାଇଛି। ଆଉ ବୋଧଜୀବ ବଂଶୀଧ୍ୱନି କି ଶୁଣିପାରିବେନି, ବୋଧଜୀବ ନା ଆମେ ମୁକ୍ତ ଅବସ୍ଥାକୁ ଗଲେ ତା ଯାଏ ଆଣିପାରିବ, ବୋଧଜୀବରେ ଏଇଟା ହେଉଛି ବଂଶୀଧ୍ୱନି। ଏଇଟା ଏ ବଂଶୀଧ୍ୱନି ଯେମିତି ଗୋପୀମାନଙ୍କୁ ଆକର୍ଷଣ କରୁଥିଲା, ସଜୀବ ନିର୍ଜୀବ ସମସ୍ତଙ୍କୁ ଆକର୍ଷଣ କରୁଥିଲା ବୃନ୍ଦାବନରେ, ସେଭଳି ଶୁଦ୍ଧ ଭକ୍ତଙ୍କର ଯେଉଁ ଭଗବତ ଉପଦେଶ ସେଟା କର୍ଣ୍ଣ ମାଧ୍ୟମରେ ପ୍ରବେଶ କଲେ ଗୋଟେ ଜୀବ ପାଇଁ, ଯେମିତି କୃଷ୍ଣ ବଂଶୀଧ୍ୱନିରେ ଆକର୍ଷଣ କରନ୍ତି, ସେଭଳି ସେ ଜୀବଟା ଭଗବାନଙ୍କ ପ୍ରତି ଆକର୍ଷଣ। ଏତାତ୍ତ୍ୱିକ ତୁଳନାତ୍ମକ କଥା ଗୁରୁଦେବ କହିଛି, ବୋଧ ଜୀବ କ'ଣ ବଂଶୀ ସିଦ୍ଧନି ଶୁଣିବ, ତାର ଆକର୍ଷଣ କେମିତି ହବ କୃଷ୍ଣଙ୍କ ପ୍ରତି। ସ୍ୱପଦେବ ସ୍ୱପଦମ କୁହାହେଲା ନା, ଗୋପ ବୃନ୍ଦେଇ, ଆଉ ଗୋପମାନଙ୍କ ସହିତ ପରିବେଶ ଷ୍ଟେଜ ସବୁବେଳେ ସଖାମାନେ ପଦ୍ମ ପାଖୁଡ଼ାକୁ ପଦ୍ମର କୋଷକୁ ଦେଖିବ, ପାଖୁଡ଼ା ରହିଥିବେ, ପାଖୁଡ଼ା ଦେଖିଛ ନା କୋଷଟା କୋଉଟା ମଝିଟା ପାଖୁଡ଼ା ଚାରିକର ରହିଥିବ, ତା ମଝିରେ କିଏ ବସିଥିବ ଭ୍ରମର ବସିଥିବ, ସେଇଟା ଯେମିତି କୋଷରେ ଚାରିକର ପାଖୁଡ଼ା ଘେରିକି ରହିଥାନ୍ତି କୃଷ୍ଣଙ୍କୁ ସବୁବେଳେ, ଗୋପ ବୃନ୍ଦେଇ ଗୋପମାନେ ସବୁବେଳେ ଚାରିକର ରହିଥାନ୍ତି କୃଷ୍ଣଙ୍କ ପାଇଁ, ସର୍ବ ଆକର୍ଷଣୀୟ ଭଗବାନ। ଗୋଟେ ଜୀବଟାକୁ ଆମକୁ ଭଲ ଲାଗୁଛି, ଗୋଟେ ଭଲ ଗୀତ ଗାଇଦେଲା ବେଳକୁ ଗୋଟେ ଭଲ ରୂପ ହେଇଗଲେ ତା ପ୍ରତି ଆକର୍ଷଣ ଚାଲି ଆସୁଛି, ଆସୁନି କି ଗୋଟେ ଭଲ କାମ କରିଦେଲା ବେଳକୁ ଭଲ ରୂପ, ଭଲ ଦେଖିବା ପାଇଁ ଭଲ, କଥା କହିବା ପାଇଁ ଭଲ, ତାକୁ ପ୍ରତି ଗୋଟେ ଆକର୍ଷଣ, ସେ ଶକ୍ତିରେ କାହାର କୃଷ୍ଣ ସର୍ବ ଆକର୍ଷଣ ତାକୁ ପ୍ରମାଣ କରିବାକୁ ପଡିବ। ଗୋଟେ ଦେହଟା ଭଲ ଲାଗୁଛି, ତାର ମନଟା ଭଲ, ତାର ସ୍ୱଭାବଟା ଭଲ ଲାଗୁଛି, ତୁମେ ତା ପ୍ରତି ଏତେ ଆକର୍ଷିତ ହେଇଯାଉଛ, ଏ ଗୋଟେ ପୁଅଟେ ଗୋଟେ ଝିଅକୁ ଭଲ ପାଇଯାଉଛି ଅନ୍ଧ ଭାବରେ, ତାକୁ ଭଲ ଲାଗୁଥିଲା, କ'ଣଟା ଭଲ ଲାଗୁଥିଲା, ତା ଚମଡ଼ାଟା ଭଲ ଲାଗୁଥିଲା, ତା ଗୋଟେ ଆପିୟରାନ୍ସ ଯୋଉଟା କରାହେଇଛି ମାୟା, ଯୋଉ ତାର କଫ ବାତ ପିତ ବାଲାନ୍ସ ରହିଛି, ତା ଦେହଟା ଭଲ ଲାଗୁଛି, ତାର ଗୋଟେ ରୂପ, ତା ନାକ, ତା କାନ, ଏସବୁ ମିଳିମିଳିକି ଗୋଟେ ହେଇଯାଇଛି, ସେମିତି ଭଲ କଣ୍ଢେଇ ଗୋଟେ ସେମିତି, ସେଟା ତୁମକୁ ଗୋଟେ ଆକର୍ଷଣ ଲାଗୁଛି। ସେଟା କାହାର ରୂପଟା, ସେଟା କାହାର ରୂପ, ଯୋଉ ରୂପଟା ତୁମେ ଦେଖୁଛ ସେଟା କାହାର, ତୁମର ଯୋଉ ରୂପଟା କାହାର, ଦେହର ନା ଆତ୍ମାର? ଆରେ ଦେହ ଯୋଉ ରୂପଟା, ଯୋଉ ଦେହର ଯୋଉ ରୂପଟା ବିକିରଣ ହଉଛି ସେଟା ଆତ୍ମାର, ଆତ୍ମାର ଅଂଶଟା ଆତ୍ମା ରିଫ୍ଲେକ୍ଟ କରୁଛି, ଆତ୍ମା ଚାଲିଲା ପରେ ରୂପଟା କୁଆଡ଼େ ଯାଉଛି, କାହିଁ ନଷ୍ଟ ହେଇଯାଉଛି? ଯଦି ସେଟା ପଞ୍ଚଭୌତିକ ଦେହଟା ସେଇ ରୂପଟା, ତାହେଲେ ସେଇ ରୂପ ରୁହନ୍ତା, ଆତ୍ମା ପଳାନ୍ତା, ତାହେଲେ ଯୋଉ ରୂପର ତେଜଟା ଆସୁଛି ବା ଯୋଉ ରୂପର ଆକର୍ଷଣ ଆସୁଛି ସେଟା କାହାର, ଆତ୍ମାର। ତାହେଲେ ଯଦି ଆତ୍ମା, ତାହେଲେ ଗୋଟେ ଅଂଶ ଭଗବାନଙ୍କର ଗୋଟେ କିରଣ, ଯେମିତି ସୂର୍ଯ୍ୟରେ ଗୋଟେ କିରଣ, ସେଭଳିଆ ଗୋଟେ ଅଂଶରେ ଏତେ ଆକର୍ଷଣ ରହିଛି, ଯେମିତି ଫିଲ୍ମ ହିରୋ ଗୁଡ଼ା ରହିଛନ୍ତି, ଏ ବିଶ୍ୱ ସୁନ୍ଦରୀ ଯୋଉଟା ମୁଁ କହୁଛନ୍ତି, ତାଙ୍କ ଗୋଟେ ପରମାତ୍ମା, ଗୋଟେ ଆତ୍ମାର ନାହିଁ, ସେ ବିଶ୍ୱ ସୁନ୍ଦରୀ ଯିଏ ବା ବିଶ୍ୱ ସୁନ୍ଦର ଯିଏ, ଯିଏ ଭଲ ସଙ୍ଗୀତ ଗାଉଛି, କ'ଣ ଗୋଟେ ଆତ୍ମାର ନାହିଁ, ତାର ଏତିକି ଶକ୍ତି ରହିଛି, ତାର ଅଙ୍ଗ ଗୁଡ଼ାକୁ ସବୁ କ'ଣ କେମିତି କ'ଣ ତାଙ୍କ ବିଶ୍ୱ ସୁନ୍ଦରୀ କହୁଛନ୍ତି, ତାଙ୍କର କ'ଣ ତାଙ୍କର ପ୍ରୋସିଜର ଥିବ, ସବୁ ଜାଣିଲା ପରେ ତାଙ୍କୁ ବିଶ୍ୱର ସୁନ୍ଦରୀ ବୋଲି କହୁଛନ୍ତି। ଗୋଟେ ଆତ୍ମାକୁ ଏତିକି ଆତ୍ମାଟା ଅଛି, ତାର ଆତ୍ମାର ରିଫ୍ଲେକ୍ସନ୍ ହେଇଥିବେ, ତାହେଲେ ପରମାତ୍ମାଙ୍କର କେମିତି ହେଇଥିବେ ତାଙ୍କ ରୂପ, କୃଷ୍ଣ କେମିତି ହେଇଥିବେ, ଏଇଟା ଖାଲି ବିଚାର କରିହବ, ଆଉ କିଛି କରିହବନି। ତୁମେ କେବଳ କ'ଣ କରିପାରିବ, ଗୋଟେ ତୁଳନାତ୍ମକ ଦାର୍ଶନିକ ଦୃଷ୍ଟିରୁ ବିଚାର କରିପାରିବ, ହଁ କୃଷ୍ଣ ଏମିତି ହେଇଥିବେ, ଏତିକି ବା ନା, ଆଉ ତା ଉପରକୁ ତୁ ଯାଇନ କି ଯାଇପାରିବାନି ବି ଆମେ, ଚିନ୍ମୟ ଜିନିଷଟା ତମେ କ'ଣ, ତୁମେ କୃଷ୍ଣଙ୍କ ରୂପକୁ ଚିନ୍ତା କରିବ, କ'ଣ ଗୁଣକୁ ଚିନ୍ତା କରିବ, ତୁମେ ଏତିକି କରିବ, ଯୋଉଠି ସୁନ୍ଦର ବସ୍ତୁ ଦେଖୁଛ ସେଟା କାହାର ହେଇଥିବ, କୃଷ୍ଣଙ୍କର। ତାହେଲେ ଏଇ ଗୋଟେ ଏତେ ଗୋଟେ ସୁନ୍ଦର ଫୁଲ, ଏତେ ଗୋଟେ ସୁନ୍ଦର ଜିନିଷଟା କୃଷ୍ଣ, ତାହେଲେ କୃଷ୍ଣ କେତେ ସୁନ୍ଦର ନହେଇଥିବେ, କେବଳ ଏତିକି ତୁମେ ଜାଣିପାରିବ, ଆଉ ଅଧିକା କିଛି ଜାଣିପାରିବନି। ଆଉ ଯେତେବେଳେ ସାକ୍ଷାତ ଦର୍ଶନ ହବ ତାପରେ ତୁମେ ଆସି ଯାହା ଦର୍ଶନ ହେଇଗଲା ସେ ବି କହିପାରିବେନି, ଆଉ ଯାହାକୁ ଦର୍ଶନ ଭଗବତ ଦର୍ଶନ ହେଇଯାଇଛି ସେ କେହି ଆଉ ବର୍ଣ୍ଣନା କରିପାରୁନାହାନ୍ତି, ଏଇ ଗୋପୀମାନେ ଆଉ ଦର୍ଶନ ବର୍ଣ୍ଣନା କରିପାରିଲେନି, ସେ କେବଳ ତୁଳନା ଦେଇଛନ୍ତି, କେଉଁ ତୁଳନା, କାହା ସହିତ ତୁଳନା ଦେଇଛନ୍ତି, କୃଷ୍ଣଙ୍କ ରୂପ ଗୁଡ଼ାକ ସବୁ କାହା ସହିତ ତୁଳନା ଦିଆଯାଇଛି, କ'ଣ ନା କହିଲ, କୃଷ୍ଣଙ୍କ ରୂପ ଗୁଡ଼ାକ ଶାସ୍ତ୍ରରେ କାହା ସହିତ ତୁଳନା କରାହେଇଛି? ପଦ୍ମ ସହିତ। ତାପରେ କେବଳ ପଦ୍ମ ସହିତ ତୁଳନା କରାହେଇଛି, କେତେ ଚନ୍ଦ୍ରମା ସହିତ ତୁଳନା କରାହେଇଛି। ଯେତେବେଳେ ଉପମା ଦିଆହେଇଛି, ବେଷ୍ଟ ବେଷ୍ଟ ଜିନିଷ ସହିତ ଉପମା ଦିଆହେଇଛି। ପଦ୍ମଲୋଚନ ପଦ୍ମ ସହିତ ଦିଆହେଇଛି, ଚନ୍ଦ୍ରବଦନ ଏହା ନା ପାଦ ପଦ୍ମ, ପଦ୍ମ ଚନ୍ଦ୍ର ସବୁ ବେଷ୍ଟ ଜିନିଷ ସଂସାରରେ। ଯେତେ ସୁନ୍ଦର ଉପମା ଦିଆ ହେଇପାରିବ, ଘନଶ୍ୟାମ ନୀଳମଣି, ଯେତେ ସୁନ୍ଦର ଜିନିଷ ଦିଆ ହେଇଛି, ଏଇଟା କ'ଣ? ଗୋଟେ ମଣିଷକୁ କେବଳ ତା ବିଚାର କରିକି ଜାଣିବେ ଏତିକି, କିନ୍ତୁ କୃଷ୍ଣ ରୂପ ସେଇଟା ନୁହଁ। କୃଷ୍ଣ ରୂପ କେହି ବର୍ଣ୍ଣନା କରିପାରୁନାହାନ୍ତି, ଏହି ସେ କେବଳ ବର୍ଣ୍ଣନା ଗୋପୀମାନେ କରିପାରିଲେ ସୁଖଦେବ ତାଙ୍କୁ ଏତିକି କରିଦେଲେ, ଏତିକି ପୁରୟନ ଗୋପ ବୃନ୍ଦେ ବରା ପିଡ଼ା ନଟ ବର ଉପକର୍ଣ୍ଣେ ଉପକର୍ଣ୍ଣିକାର। ସେ ଯେଉଁ ମୟୂରପୁଷ ଧାରଣା, ସେ ଯେଉଁ ରୂପ, ସେ ଯେଉଁ ବଂଶୀ ଧାରଣା, ସେ ଯେଉଁ ତାକୁ କିଏ କିଏ ବର୍ଣ୍ଣନା କରିପାରିବେ? ସେ କାହିଁ ବର୍ଣ୍ଣନା କରିଦେଲେ ତ ଆମର ଆମେ କ'ଣ ଜାଣିଦେବୁ? ଗୋପ ଗୋପ ବୃନ୍ଦେଇ, ଗୋପମାନଙ୍କ ଦ୍ୱାରା ପରିବେଶଟି ଦେଖି ସବୁବେଳେ ବୃନ୍ଦାବନ ଯାଉଥିଲେ, ବୃନ୍ଦାବନ ରହୁଥିଲେ, ଏକାକି ବରଣ ନଥିଲେ। ପ୍ରାବିଶତ ଗୀତ କୀର୍ତ୍ତି, ସମସ୍ତେ ଜୟ ଜୟ ଧ୍ୱନି କୃଷ୍ଣଙ୍କର ଜୟ ଧ୍ୱନି କରୁଥିଲେ, ଗୁଣ ଗୁଣଗାନ କରୁଥିଲେ। ପଦ୍ମକୋଷରେ ପଦ୍ମକୋଷକୁ ଚାରିକରେ ବେଷ୍ଟନ କରି ରହିଥିବା ପଦ୍ମର ପାଖୁଡ଼ା ଭଳି କୃଷ୍ଣଙ୍କୁ ସବୁବେଳେ ବେଷ୍ଟନ କରି ସଖାମାନେ କୃଷ୍ଣ ତା ଏଭଳି ବଂଶୀ ଧାରଣ କରିଛନ୍ତି। ସୁବର୍ଣ୍ଣବର୍ଣ୍ଣର ପୀତ ବସ୍ତ୍ର ପିନ୍ଧିଛନ୍ତି, ମୟୂରପୁଷ ଧାରଣ କରିଛନ୍ତି, ଆଉ ନଟବରବ ଅତ୍ୟନ୍ତ ଆକର୍ଷଣୀୟ ଶୈଳୀରେ ପଦ ବିନ୍ୟାସ କରିକି ବୃନ୍ଦାବନରେ ପ୍ରବେଶ କରୁଛନ୍ତି। କିଭଳି ପ୍ରବେଶ କରୁଛ ତାଙ୍କ କହୁଛନ୍ତି, ସୋ ପଦଦ୍ୱୟ ରାସ ଲ୍ୟାସ କୁର୍ଦ୍ଦ ରାସ, ସିଏ ପଦ ଯୁଗଳ ରାସ ଲାସ୍ୟ କୁଦ୍ମନାଦିର ଦ୍ୱାରା ରମଣ ଯୋଗ୍ୟ ସେଇ ବୃନ୍ଦାବନରେ ପ୍ରବେଶ କରିଲେ। ତିନିଟା ବିଶେଷଣ ଦେ, ତାକୁ ତା ସବୁ କିଛି ବୁଝିବନି, ସବୁ ସବୁ ସଂସ୍କୃତ ସବୁ ସବୁ ଲଗେଇଲେ। ସେ ବୃନ୍ଦାବନ ଅତି ଲାସ୍ୟମୟ ରାସ୍ୟ ରାସମୟ, ସେ ବୃନ୍ଦାବନରେ ସେ ପ୍ରବେଶ କଲେ। ଦେଇ ଧ୍ୟାନ ମନ୍ତ୍ର କୃଷ୍ଣଙ୍କର ପ୍ରବେଶ କରୁଛନ୍ତି। କ'ଣ ଆମେ ବିଚାର ପୂର୍ବକ କେବଳ ସେତିକି ବିଚାର କରି ଜାଣିବା, ଇତି ବେଣୁରବମ ରାଜନ ସର୍ବଭୂତ ମନୋହରମ ଶ୍ରୁତ୍ୱା ବ୍ରଜ ସ୍ତ୍ରୀ ସର୍ବା ବର୍ଣ୍ଣୟନ୍ତ ଅଭିରେ ଭିରେ। ଇତି ବେଣୁରବମ ରାଜନ, ହେ ରାଜନ, ତତସ୍ତ କତଶ୍ଚିତ୍ କ୍ଷଣାନ ତତଶ୍ଚ କତଶ୍ଚିତ୍ କ୍ଷଣାନ କ୍ଷଣାନନ୍ତରମ କୃଷ୍ଣ ଚେଷ୍ଟିତମ ସ୍ମରଣ ସ୍ମରଣ ଉତ୍ଥିତ ସ୍ମରବେଗେ ସ୍ମରବେଗ ବୈଗ୍ରସ୍ୟ ଉପଶମନ ବୃତ୍ତି ବେଣୁ ଗୀତମ ବର୍ଣ୍ଣୟତୁ ସମ୍ୟକ ଅସକନ ଅପି ଇତିହ। ପୂର୍ଣ୍ଣ ଭାବରେ ବେଣୁଗୀତକୁ ସେ ବର୍ଣ୍ଣନା କରୁନାହାନ୍ତି, ଯେ ବେଣୁଗୀତ ଆସିବ ଯେଉଁ ସମ୍ୟକ ଭାବରେ ବର୍ଣ୍ଣନା କରିପାରିବେନି, କିନ୍ତୁ କୃଷ୍ଣ ଯେଉଁ ସ୍ଫୁର୍ତ୍ତିଟା କୃଷ୍ଣଙ୍କର ବେଣୁଧ୍ୱନି ଶୁଣିକି ଯେଉଁ ସ୍ଫୁର୍ତ୍ତିଟା କୃଷ୍ଣଙ୍କର ରୂପଟା ଯେଉଁ ଚାଲି ଆସିଥିଲା, ରୂପ ଲୀଳା ଗୁଣ ସିଂହ ରୂପ ଗୋସ୍ୱାମୀ କହୁଛନ୍ତି ନା, ଭାଇ ତୁମର ଯେ ପିଲା ଛୁଆ ସଂସାର ଅଛି, ସଂସାର ରହିବା ପାଇଁ ଚାହୁଁଛ, ପରିବାର ସହିତ ରହିବା ପାଇଁ ଚାହୁଁଛ, ତୁମେ ବୃନ୍ଦାବନରେ ଜଗନ୍ନାଥ ଠୁ କେବେ ଯାଅନି। ଯଦି କୃଷ୍ଣଙ୍କର ଦର୍ଶନ ହବ ତାହେଲେ ତୁମ ସଂସାର ବୁଡ଼ିଯିବ। କୃଷ୍ଣ ଏତେ ସୁନ୍ଦର, ଜଗତରେ କ'ଣ ଆମେ ଭଗବାନଙ୍କୁ ଦର୍ଶନ କରିନେ, ଭଗବାନଙ୍କର ଉପଲବ୍ଧି କରିନେ, ଜଗତର ଅଲଗା ଗୋଟେ ବସ୍ତୁ ଆକର୍ଷଣ ଲାଗୁଛି। ଭଲ ବୋଲି ଗୋଟେ ଶବ୍ଦଟା ଏ ଜଗତରେ ଆମେ ଲଗେଇ ଦେଉଛେ, ଏଇଟା ଗୋଟେ ମହାନ ଅପରାଧ ବୋଲି କହିଲେ ଚଳେ। ଭଲ ଜିନିଷଟା, ଭଲ ଚେୟାର, ଭଲ ବସ୍ତ୍ର, ଭଲ କ'ଣ ଭଲ ଅଛି ମାୟାଯୁକ୍ତ ଜଗତରେ? କ'ଣ ଏଠି ଭଲ ଜିନିଷ ରହିଛି? କୃଷ୍ଣ କେତେ ସୁନ୍ଦର, ଗୋପୀମାନେ କୃଷ୍ଣ ତାଙ୍କ ମାନସ ପଟରେ କୃଷ୍ଣଙ୍କର ରୂପଟା କେବଳ ଉଦ୍ରେକ ହେଇଗଲା, କ'ଣ ହେଇଗଲା, ବର୍ଣ୍ଣନା କରିପାରିଲେ। ବର୍ତ୍ତମାନ କ'ଣ ହେଲେ, କୃଷ୍ଣ କହିଲା ମୁଁ ତ ବଂଶୀ ବଜେଇଲି, ଏମାନଙ୍କର ମୋ ରୂପ ଗୁଣ ଗୁଡ଼ାକ ସବୁ ସ୍ମରଣ କରନ୍ତି, ଇଏ ତ ବର୍ତ୍ତମାନ ସବୁ ଜଡ଼ ହେଇଗଲେଣି, ତା କ'ଣ କରିବାକୁ ପଡ଼ିବ? କୃଷ୍ଣ ଜାଣିଶୁଣିକି ତାଙ୍କ ଅନ୍ତରରୁ ଟିକେ ଉପଶମ ହେଇଗଲେ। ଗୋପୀମାନଙ୍କର ଆମର ଇନ୍ଦ୍ର ପ୍ରଭାବଟା କ'ଣ ରହିଛି? ଆମର ଇନ୍ଦ୍ର ପ୍ରଭାବ କାହା ଉପରେ ନିର୍ଭର କରୁଛି? ଦେବତାମାନଙ୍କ ଉପରେ, ସବୁ ଇନ୍ଦ୍ରିୟ ଉପରେ ଦେବତାମାନେ ଅଛନ୍ତି, ପରମାତ୍ମା ରହିଛନ୍ତି ହୃଦୟରେ, ଇନ୍ଦ୍ରମାନଙ୍କର ଇନ୍ଦ୍ରମାନଙ୍କର ଅଧିଷ୍ଠାତ୍ରୀ ଦେବତା ସବୁ ରହିଛନ୍ତି, ଚକ୍ରରେ ସୂର୍ଯ୍ୟ ରହିଛନ୍ତି, ମନରେ ଚନ୍ଦ୍ରମା ରହିଛନ୍ତି, ଅହଙ୍କାରରେ ଶିବଜୀ ରହିଛନ୍ତି, ବ୍ରହ୍ମାଜୀ ବୁଦ୍ଧିରେ ବ୍ରହ୍ମାଜୀ ରହିଛନ୍ତି, ହସ୍ତରେ ଇନ୍ଦ୍ର ରହିଛନ୍ତି, ଏ ଅଧିଷ୍ଠାତ ଦେବତାକୁ ସବୁ ରହିଛି। ସେଠି ଯେଉଁ ଗୋପୀମାନଙ୍କ ସ୍ୱରରେ ସବୁ ରହିଛନ୍ତି, ସେଠି ସେମାନେ ଆଉ ସ୍ୱତନ୍ତ୍ର କୌଣସି କାର୍ଯ୍ୟ କରିପାରିବେନି, ବା ସେମାନଙ୍କର କେବଳ କୃତାର୍ଥ ଭାବେ ରହିଛନ୍ତି, ଏଠି କାର୍ଯ୍ୟ କରିବା ପ୍ରଚନା କରିଛନ୍ତି। ସବୁ କୃଷ୍ଣ ତାଙ୍କର କର, ସବୁ କୃଷ୍ଣ। ତେଣୁ କୃଷ୍ଣ ଯେତେବେଳେ ତାଙ୍କର ଶ୍ରୁତି ମାନସ ପଟକୁ ଶିଥିଳ ଟିକେ କରିଦେଲେ, ତାଙ୍କର ଯେଉଁ ଉଦ୍ରେକ କରୁଥିଲେ ସ୍ଫୁର୍ତ୍ତିଟାକୁ, ସେମାନେ ବର୍ତ୍ତମାନ ସମ୍ୟକ ବର୍ଣ୍ଣନା କରିପାରୁନାହାନ୍ତି ଯେ ବେଣୁଙ୍କୁ ତୁ ଇତି ବେଣୁ ରବର ଆଜନ ସର୍ବଭୂତ ମନୋହରମ ହେ ପରୀକ୍ଷିତ ସର୍ବଭୂତ ମନୋହର। ସବୁ ଜୀବକୁ ମନୋହର ଏ ବେଣୁ ରବ ବେଣୁଶ୍ୱର ଶ୍ରୁତ ବ୍ରଜ ସ୍ତ୍ରିୟା ସର୍ବେ ସର୍ବା, କେହି ଜଣେ ଏମିତି ରହିଲେନି, ସମସ୍ତେ ବର୍ଣ୍ଣନା କଲେ ବର୍ଣ୍ଣୟନ୍ତ ଅଭିରେ ବିରେ। ସେମାନେ ପରସ୍ପର କ'ଣ କହୁଥିଲେ, ତ୍ୱମ୍ ଗୋପୀ ମାତ୍ର ମନୋହରମ ବର୍ଣ୍ଣୟନ୍ତ ଅଭିରେ ବିରେ ସଖୀ ତ୍ୱତ୍ ମନ ତ୍ୱତ୍ ମମ ମନ ପ୍ରବିଶ୍ୟ ଏବ ସୃଷେ ବୃଷେ ଯତୋ ଅହମପି ଏବଂ ବିଭକ୍ଷତେ ଇତି। ସଖୀ ମୋତେ ଲାଗୁଛି ତୁମେ ମୋ ମନ ଭିତରେ ପ୍ରବେଶ କରିଛ, ପରସ୍ପରକୁ ଏମିତି କହୁଥିଲେ। ପରସ୍ପର ପରସ୍ପରକୁ ବର୍ଣ୍ଣନା କରୁଛନ୍ତି, ସେଠି କୃଷ୍ଣ ନାହାନ୍ତି, କୃଷ୍ଣ ଅଛନ୍ତି ବୃନ୍ଦାବନରେ, ସଖୀମାନେ ପ୍ରବେଶ ବସିଛନ୍ତି ଏବଂ କୃଷ୍ଣଙ୍କ ରୂପକୁ ପରସ୍ପର ପରସ୍ପର ଭିତରେ ସେ କହୁଛନ୍ତି ମୋ ମନ ଭିତରେ ତୁମେ ଅଛ, ତୁମ ମନ ଭିତରେ ମୁଁ ବି, ସେ କହୁଛି ନାହିଁ ତୁମେ ମନ ମୋ ମନ ଭିତରେ ଅଛ, ତା ଅର୍ଥ ତୁମେ ମୋ ମନ, ମୁଁ ଯାହା କହିବ ମୋ ମନ କଥାଟାକୁ ତୁମେ ଜାଣିଛ। ତେଣୁ କୃଷ୍ଣଙ୍କର ରୂପକୁ ବଂଶୀଧ୍ୱନି ଶ୍ରବଣ କରିକି ଶିଶୁ ଏଇଟା ବଂଶ ଗୀତ ବୋଲି କୁହାଯାଏ। କେତେ ପ୍ରଭାବ କୃଷ୍ଣଙ୍କର, କେତେ ଆକର୍ଷଣ ଶକ୍ତିକୁ ଶିଶୁ ବର୍ଣ୍ଣନା କରୁଛନ୍ତି। ଶ୍ରୀ ଗୋପ୍ୟାଚୁ ଅକ୍ଷଣବତାମ ଫଲମିଦମ୍ ନ ପରମ ବିଦାମ ସଖ୍ୟ ପଶୁନ୍ ସଖ୍ୟ ପଶୁନ୍ ନୁବିବିଷୟ ସଖ୍ୟନ୍ ପଶୁନ୍ ନବୁ ବିବେଶ ୟତୋ ବୟସ୍ୟୈ ଭକ୍ତମ୍ ଭକ୍ତ୍ରମ୍ ବଜେ ସସୁତୟୋ ରନୁବେଣୁ ଜୁଷ୍ଟମ୍ ଜୈବୈ ନିପ ନିପତ ସ୍ମରଣ ସ୍ମରଣୁକ୍ତମ୍ କଟାକ୍ଷମୋକ୍ତମ୍। ଗୋପୀଗଣ କହିଲେ ହେ ସଖୀଗଣ, ସଖୀମାନଙ୍କ ଭିତରେ ବାର୍ତ୍ତାଳାପ ଚାଲିଛି, ଚକ୍ଷୁଷ୍ମାନ ବ୍ୟକ୍ତିମାନଙ୍କ ପକ୍ଷେ ଏତାଦୃଶ ପ୍ରିୟ ଦର୍ଶନ ଯଥାର୍ଥ ଫଳ ବୋଲିଆ ଫଳ ବୋଲି ଆମେ ମନେ କରୁଛୁ। ମାନେ କୃଷ୍ଣଙ୍କର ଯେଉଁ ରୂପ, କେଉଁ ରୂପ ସୁଧକୁ ସମଜା କହିଲେ, ବାହା ପିଡ଼ା ପୁରାଟା ବର ଯେ ଚକ୍ଷୁ ପାଇଛି, ଯଦି କାହାର ଚକ୍ଷୁ ଅଛି ସେ କେବଳ ଏଇ କୃଷ୍ଣଙ୍କ ରୂପକୁ ଦେଖିବା ଦରକାର। ଆଉ ଗୋଟେ ଭଲ କ'ଣ ଏ ବିଷୟ ଗୁଡ଼ାକ, ଯେଉଁ ଗୋଟେ ମୋବାଇଲ ଧରିକି ସ୍ତ୍ରୀଟାକୁ ଦେଖିବ, ସିଏ ଗୋଟେ ଫିଲ୍ମଟା ଦେଖିବ, କ'ଣ ଆଉ ଗୋଟେ କ'ଣ ଭଲ ବସ୍ତୁ ଅଛି, ଜଡ଼ ବସ୍ତୁ ସବୁ ଆଉ ତାର ଗୋଟେ କିଛି ରୂପ ଅଛି, ଏଇଟା ଗୋଟେ କ'ଣ କୁହୁକତା ସୃଷ୍ଟି କରେ, ଜଡ଼ ବସ୍ତୁର ଗୋଟେ କୁହୁକ ଶକ୍ତି ରହିଛି, ଏଇଟା ମାୟାର ଜିନିଷ, ମାୟାଟା ଯେଉଁ ବୈଜ୍ଞାନିକମାନେ ତିଆରି କରୁଛନ୍ତି, ଯେଉଁ ପ୍ରୋସେସ୍ ଗୁଡ଼ା ଆସି କିଏ ତିଆରି କରି ତାକୁ ବୁଦ୍ଧି କିଏ ଦେଇଛି, ମାୟା ଦେଇଛି, ଆଉ ମାୟାଟା ଦେଇ ତାର ଗୋଟେ କୁହୁକ ଶକ୍ତି ଅଛି, ସେଥିପାଇଁ ତୁମେ ତାକୁ ଦେଖିଦେଲା ମାନେ ତମେ ରହିପାରିବନି, ଯେଉଁଟା ଫିଲ୍ମ ଦେଖନ୍ତି, ଯେଉଁଟା ସୁଇଚ ଫେସବୁକ୍ ଫେସବୁକ୍ରେ ସବୁବେଳେ ଆଉ ତାକୁ ଦେଖା ଦେଖି କରିବା ଇଏ କରିବା, ସେଇଟା କେବେ ରହିପାରିବେନି, ସେ କେବେ ରହିପାରିବେନି, ତାର ଗୋଟେ ଆକର୍ଷଣ ରହିଛି, ମାୟାର ଶକ୍ତିଟା ନା, ମାୟାଟା ତାକୁ ତିଆରି କରିଛି, ଆଉ କୁହୁକ ଶକ୍ତି ରହିଛି, ତ ମନକୁ ପୁରା କ'ଣ ଆକର୍ଷଣ କରିକି ନେଇଯିବ। ଚକ୍ଷୁ ତ ପାଇଛନ୍ତି, ସେ କହୁଛନ୍ତି ହେ ସଖୀ, ଗୋପୀଗଣ କହିଲେ ହେ ସଖୀଗଣ, ଚକ୍ଷୁଷ୍ମାନ ବ୍ୟକ୍ତିଗଣଙ୍କ ପକ୍ଷରେ ଏତାଦୃଶ ପ୍ରିୟ ଦର୍ଶନ ହିଁ ଯଥାର୍ଥ ଫଳ ବୋଲି ଆମେ ମନେ କରୁଛୁ। ଏହା ଭିନ୍ନ ଆଉ କିଛି ଫଳ, ଆଉ କିଛି ଫଳ ଅଛି ବୋଲି ଆମେ ମନେ କରୁନା। ଯେଉଁମାନେ ବୟସଗଣଙ୍କ ସହିତ ବନରେ ପଶୁ ବିଚରଣକାରୀ ରାମକୃଷ୍ଣଙ୍କର ବେଣୁବାଦନରତ ସ୍ନିଗ୍ଧ କଟାକ୍ଷ ବର୍ଷଣ ଯୁକ୍ତ ବଦନମଣ୍ଡଳ ଦର୍ଶନ କରିଛନ୍ତି, ସେମାନେ ନିଶ୍ଚୟ ଅନୁଭବ କରିପାରିବେ, ଅନୁଭବ କରିଛନ୍ତି। ଯଦି କିଏ ଚକ୍ଷୁ ପାଇଛି ତାହେଲେ କୃଷ୍ଣଙ୍କ ବଳ ଦେଖିବା ଦରକାର, କୃଷ୍ଣଙ୍କ ଦର୍ଶନ କରିବା ଦରକାର। ଆଉ କୃଷ୍ଣ ଦର୍ଶନ କରିବା କ'ଣ, ଆମେ କହିବା ତ ମୁଁ କୃଷ୍ଣ ତ କେଉଁଠି ଦେଖିପାରୁନି, କୃଷ୍ଣ ସବୁବେଳେ କ'ଣ କୃଷ୍ଣ ଦେଖୁଛି, ମୁଁ ତ ହୃଦୟରେ ପ୍ରେମ ନାହିଁ, ପ୍ରତ୍ୟେକ ବସ୍ତୁରେ କୃଷ୍ଣ ଦେଖେ, ଯେଉଁ ପଶ୍ୟତି ସର୍ବତ୍ର ସର୍ବଞ୍ଚମୟୀ ପଶ୍ୟତି, ସର୍ବଞ୍ଚମୟୀ ପଶ୍ୟତି ସେଇଟା ହେବାଟା କଷ୍ଟ, ଯେଉଁ ପଶ୍ୟତି ସର୍ବତ୍ର ସର୍ବଞ୍ଚମୟୀ ପଶ୍ୟତି, ସବୁ ଜିନିଷକୁ ମୋ ଠାରେ ଦେଖିବା ସେଇଟା ହେଉଛି ବହୁତ ଉନ୍ନତ ସେକେଣ୍ଡ ଷ୍ଟେଜ୍। ଫାର୍ଷ୍ଟ ଷ୍ଟେଜ୍ଟା କ'ଣ, ପଶ୍ୟତି ସର୍ବତ୍ର ମୋତେ ସବୁଆଡ଼େ ଦେଖ, ସେଠି କେମିତି ସବୁଆଡ଼େ ଦେଖିବ କହିଦେଲେ, କ'ଣ କହିଲେ, ଜଳ ହେଉଛି ମୋ ସ୍ୱାଦ, କ'ଣ ସେ ରସମ ଅପ୍ସୁକନ୍ତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟ କହିଲେ ନା ସବୁ ଦେଖ ହେ ଚନ୍ଦ୍ରମାନ କିରଣ ହେ କୃଷ୍ଣ ଏଇଟା ଏଇଟା ଅନୁଭବ କରିବ କି ନାହିଁ କିନ୍ତୁ ସବୁ କୃଷ୍ଣ ଯେଉଁମାନେ ପଶ୍ୟତି ସର୍ବତ୍ର ସର୍ବଞ୍ଚମୟୀ ପଶ୍ୟତି ମୋ ଠାରେ ସବୁ ଜିନିଷ ଦେଖିବ ଯେତେ ଅର୍ଜୁନ କ'ଣ ଦେଖିଲେ ବିଶ୍ୱରୂପ ଦେଖିଲେ ସବୁ ଜିନିଷକୁ ଦେଖିଲେ ତ ଫାଷ୍ଟ ଷ୍ଟେଜ୍ ହଉନି ଆଉ ସବୁଟା ଭଗବାନଙ୍କ ସୃଷ୍ଟି ସୁନ୍ଦର ଜିନିଷଟା ସବୁ ଭଗବାନ ଏଇଟା ଫାଷ୍ଟ ଷ୍ଟେଜ୍ରେ ଆଉ ଆଗେ ଜଳ ଯେଉଁ ପିଉଛେ କ'ଣ କହ କେତେ ସୁନ୍ଦର ଜଳ କାହାର ସୃଷ୍ଟି ଭଗବାନ ସବୁ ଜିନିଷରେ ଯାହା ସ୍ୱାଦ ପାଇବା ଯାହା ଦର୍ଶନ କରିବା ଯାହା ଶୁଣିବା କୃଷ୍ଣ ଏତିକି ଆଗେ ହଉ ଭଗବାନ କହୁଛନ୍ତି ଯେ ଚକ୍ଷୁ ପାଇଛି ତାର ଜୀବନର ସଫଳତା ହେଉଛି କେବଳ କୃଷ୍ଣଙ୍କ ଅକ୍ଷଣ ଅକ୍ଷଣବତମ ଫଲମିଦମ ନ ପରମ ବିଦାମ ୟାଠୁ ଶ୍ରେଷ୍ଠ କିଛି ଅଛି ବୋଲି ଆଉ କିଛି ନାହିଁ ଜଗତ ଚକ୍ରପଦ ଟିକାରେ ଲେଖିଲେ ବେଣୁନାଦମ ସୁଧା ବୃଷ୍ଟ୍ୟା ନିଷ୍କ୍ରୟୋକ୍ତି ମାଧୁରୀ ନିଷ୍କ୍ରମୟୋକ୍ତି ମାଧୁରୀ ଯାସାନୋପାୟ ମାସ କୃଷ୍ଣ ଏବ ନୋ ଗତି ତାଙ୍କର ପ୍ରଣାମ କଲେ ଆଗେ ବେଣୁଧ୍ୱନି ସେ ତାଙ୍କ ସଂସ୍କୃତରେ ଲେଖିଲେ ଶ୍ରୀ କୃଷ୍ଣଙ୍କର ବେଣୁଧ୍ୱନି ସୁଧା ବୃଷ୍ଟି ବା ଅମୃତ ବୃଷ୍ଟି ରୂପ ଅମୃତ ବୃଷ୍ଟିରେ ଯେଉଁମାନଙ୍କର ଭକ୍ତି ମାଧୁରୀ ନିଷ୍କାସିତ ହୋଇଛି ନିଷ୍କାସିତ ହୋଇ ଆମମାନଙ୍କୁ ପାନ କରିଛନ୍ତି ସେଇ ଗୋପୀଗଣ ହିଁ ମୋର ଏକମାତ୍ର ଆଶ୍ରୟ ହୁଅନ୍ତୁ ଆଗେ ଭଗବାନଙ୍କୁ ପ୍ରଣାମ କରୁଛନ୍ତି ଏ ଭକ୍ତି ନିଷ୍କର୍ଷ ଭକ୍ତିର ନିଷ୍କର୍ଷଟା ତାଙ୍କ ହୃଦୟ ଭିତରୁ ଆସିଛି ନା କାହା ପାଖରୁ ଭକ୍ତ ନ ରହିବ ତାହେଲେ ଏ ଜଗତରେ ଭକ୍ତି ଭକ୍ତ ନ ରହିବ ଭଗବାନ ଶକ୍ତିଟା ଜଗତରେ ଜଣାପଡ଼ିବନି ଭଗବାନ ଭକ୍ତ ବତ୍ସଳ ଭକ୍ତ ନ ରହିବ ତାହେଲେ ଭକ୍ତ ବତ୍ସଳ କେମିତି ଜଣାପଡ଼ିବ ଭଗବାନଙ୍କୁ ଭକ୍ତି କରାଯାଏ ଯଦି ଭକ୍ତ ନ ରହିବ କେମିତି ତୁମେ ଜାଣିବ ଭଗବାନଙ୍କୁ ପୂଜା କରାଯାଏ ଯଦି ଭଗବାନ ଏକୁଟିଆ ରହିବେ ତାହେଲେ ଭଗବାନ ଭଗବାନଙ୍କୁ ପୂଜା କରିବା ପାଇଁ କିଏ କିଏ କହିବ ଭଗବାନ କହିବେ ଭକ୍ତ କରିବ ଭକ୍ତ ନ ରହିଲେ କୃଷ୍ଣଙ୍କ ସଂସାର ଚାଲିପାରିବନି ଶୁଦ୍ଧ ଭକ୍ତ ନ ରହିବେ କୃଷ୍ଣଙ୍କ ସଂସାର ଚାଲିପାରିବନି ମାୟାବତ ଯିବ ଆଉ ସେ ଉଡ଼ିଯିବ ଉଡ଼େଇଦେବ ପୁରା ସବୁ ଆଉ ଖାଇ ପିଇକି ମଠ ମଣ୍ଡି ସବୁ ଠାକୁର ପାଖରୁ ସବୁ ଉଡ଼େଇଦେବ ସେ କ'ଣ କହୁଥିଲେ କ'ଣ ସେ ଠାକୁର ଖାଇକି ହଁ ଖଟୁଳି ଖାଇଦେଲାଣି କ'ଣ କହୁଥିଲେ ଗାଁ ଗହଳିରେ କ'ଣ ସେ ଠାକୁର ଖାଇ ଖଟୁଳି ଖାଇଦେଲାଣି କ'ଣ ତା ଅର୍ଥ ବୁଝିପାରୁନୁ ତା ଅର୍ଥଟା କ'ଣ ଖାଲି ଶୁଣିଛ କେ ନା କ'ଣ ଠାକୁର ଖାଇଦେଲା ଠାକୁର କ'ଣ ଖାଇଦେଲା ମାନେ ଠାକୁରଙ୍କର ଧନ ସମ୍ପତ୍ତି ସବୁ ଖାଇଦେଲା ଆଉ ଠାକୁରଙ୍କ ଖଟୁଳି ଠାକୁର ଯେଉଁଠି ବସନ୍ତି ତାହେଲେ ଠାକୁର ଯେଉଁ ଧନ ସମ୍ପତ୍ତି ଯାହା ସବୁ ଆଣୁଛି ଖାଇଦେଉଛି ଜମବାଡ଼ି ଯାହା ଥିଲା ଠାକୁରଙ୍କ ଧନ ସମ୍ପତ୍ତି ଯାହା ସବୁ ଥିଲା ସବୁ ବିକି ଭାଙ୍ଗିକି ଖାଇଦେଲା ସେନେ କୁହନ୍ତି ଠାକୁର ଖାଇ ଖଟୁଳି ଖାଇଦେବ ଆଉ ଭୋଗ ଭୋଗ ଠାକୁର ଖାଇବ ମାନେ କ'ଣ ଭୋଗ ଭୋଗ କିଛି ଲଗେଇବନି ଯାହା ହେଲା ସବୁ ଯାହା ଆଣିବ ଠୁ ଖାଇଦେବ ଠାକୁର ଜମବାଡ଼ି ସବୁ ବିକି ଖାଇଦେବ ଶୁଦ୍ଧ ଭକ୍ତ ନ ରହିଲେ ତୁମେ ଛାଡ଼ିଦେବ ନା ଏ ବୋଧ ଜୀବଙ୍କ ହାତରେ ସବୁ ବିକି ଭାଙ୍ଗି ଖାଇଦେବ ଏ ମଠ ଗୁଡ଼ା କ'ଣ ହେଲା ଆଉ ଓଡ଼ିଶାରେ କେତେ ମଠ ଥିଲା ସହସ୍ର ମଠ ଜମବାଡ଼ି ପଡ଼ିଛି ନା ନାହିଁ ଦେଖ ଠାକୁର ଗଲେ ଠାକୁର ଠିଆ ହେଇଛନ୍ତି ବାସ ଠାକୁର ଖାଇ ଖଟୁଳି ଖାଇଦେଲେ ଶୁଦ୍ଧ ଭକ୍ତଙ୍କର ପ୍ରଭାବ ନ ରହିଲେ ସବୁ ଭୋଗୀ ହେଇଯିବେ ସେବା କହିଲେ ମନ୍ଦିର ଦର୍ଶନ କରିକି ପଇସା ନେବେ ଆଉ ଏଇଟା ଜଏଣ୍ଟ ମେସ୍ ହେଇଯିବ ସବୁ ଆଉ ଭକ୍ତି ଠାକୁର ପୁରା କହିଦେଇଗଲେ ଶୁଦ୍ଧ ଭକ୍ତ ଯେଉଁଠି ନ ରହିବ ସେଠି ଜଏଣ୍ଟ ମେସ୍ ମେଣ୍ଟାଲିଟି ଆସିବ ଜଏଣ୍ଟ ମେସ୍ ମାନେ କ'ଣ ସାଙ୍ଗ ରହିବା ପଇସା ଭାଗ କରିକି ଦେଇଦେବା ଖାଇ ପିଇକି ଭଲ ରହିବା ମାସ ଶେଷରେ ହିସାବ ହବ ଜଏଣ୍ଟ ମେସ୍ ହେଇଯିବ ଆଉ କୃଷ୍ଣ ସଂସାର କୃଷ୍ଣ ଭକ୍ତି ଏଠି କ'ଣ କିଛି ହେବନି ଶ୍ରବଣ କୀର୍ତ୍ତନ କିଛି ହେବନି ସେ ଜଏଣ୍ଟ ମେସ୍ ହେଇଯିବ ଆଉ କିଏ ବୁଝିପାରିବେ ଏସବୁ ଜଗତରେ ଏତେ ସେ ଗୋପୀମାନଙ୍କର ଚରଣ କ'ଣ ସେ ବନ୍ଦନା କରୁଛନ୍ତି ଯାହାଙ୍କ ପାଇଁ ଭକ୍ତି ଉତ୍କର୍ଷ ଆଜି ସେ ବେଣୁଧ୍ୱନି ଯେଉଁମାନେ ଶ୍ରବଣ କରିକି ଆଜି ଭକ୍ତିର ଉତ୍କର୍ଷ ନିଷ୍କର୍ଷ ଆଜି ପ୍ରତିପାଦନ କରିଛନ୍ତି କୃଷ୍ଣଙ୍କ ରୂପର ଗୁଣର ତାଙ୍କ ଚରଣରେ ମୁଁ ଶରଣ ଯାଉଛି ଚକ୍ରପଦ ଲେଖେ ଆଉ ଶୁଦ୍ଧ ଭକ୍ତ ଆଚାର୍ଯ୍ୟ ପରମ୍ପରା ଯେଉଁମାନେ ଗୁରୁବର୍ଗ ରହିଲେ ସେମାନେ ସବୁ କ'ଣ ମଞ୍ଜୁରୀ ଗୋପୀ ସେମାନେ ଗୋପୀ ମଞ୍ଜୁରୀ ନା ଆଉ ସେମାନେ ଆସିକି ଆମେ ବୁଝିଲା ଭଳିଆ ଭାଷାରେ ଆମକୁ ବୁଝେଇଲେ ଇଏ ତ ଡାଇରେକ୍ଟ ହେଉଛି ଗୋପୀମାନଙ୍କର କଥା ଆମେ ଯେଉଁ ଭାଷାରେ ବୁଝିପାରିବା ଆମର ସ୍ଥିତି ନେଇକି ଅନର୍ଥ କେମିତି ଜୀବନ ଯିବ କେମିତି ଭଗବାନଙ୍କ ସମ୍ବନ୍ଧ ଆସିବ ସେସବୁ ବୁଝେଇଲେ ତାପରେ ଯଦି ଆମେ ଗୋଟେ ଚେତନା ନ ପାଇବା ଆଉ କ'ଣ ହେଇପାରିବା ଆଉ ହେଇପାରିବେ ଜୀବନର ସେ କଥା କହିଲେ ନା ଅକ୍ଷଣତମ ଫଳ ଅକ୍ଷଣବତମ ଫଳମିତମ ନ ପରମ ବିଦାମ ଗୋପୀମାନେ ପରସ୍ପର ଭିତରେ କହୁଛନ୍ତି ସଖୀ ତୁମେ ମନ ଭିତରେ ଅଛ ଏ ଯେଉଁ ବଂଶୀ ଧ୍ୱନି କୃଷ୍ଣ ଶୁଣିକି ସେମାନେ କହୁଛନ୍ତି ଜୀବନର ସାର୍ଥକ୍ୟ ହେଲା ସାର୍ଥକ ହେଲା କ'ଣ କେବଳ କୃଷ୍ଣଙ୍କୁ ଦର୍ଶନ କରେ, ତାଠୁ ଶ୍ରେଷ୍ଠ ଆଉ କିଛି ନାହିଁ। ଯେ କୃଷ୍ଣଙ୍କୁ ଦର୍ଶନ କରୁନି ତା ସେ କହିଲେନି କି ରାଧାରଣ ଗୋପୀମାନଙ୍କର ବାକ୍ୟ ନାହିଁ। ସେ ନୟନ କି ବାକାଜ ପଡ଼ୁକୁ ତାର ମୁଣ୍ଡ ଆଜ, ସେ କାହିଁକି ବଞ୍ଚିକି ରହିଛି ଜଗତ, ସେ କାହିଁକି ମରୁନି, ତା ମୁଣ୍ଡରେ ବଜ୍ର ପଡ଼ୁ। ନୟନ ପାଇକି ସେ କୃଷ୍ଣଙ୍କୁ ଦର୍ଶନ କରୁ, ଯେ ଭଗବାନଙ୍କୁ ଦର୍ଶନ କରୁନି, ଭଗବାନଙ୍କର ଚିନ୍ତା ତା ହୃଦୟ ଭିତରେ ଆସୁନି, ସର୍ବତ୍ର ପ୍ରଭୁଙ୍କୁ ଦର୍ଶନ କରୁନି। ସେ କଣ ଆଉ ଏଇ ଟିଭି ମୋବାଇଲ ଏଇ ଯୋଉ ବୁଲା ବୁଲି ଏସବୁ ଦେଖିକି ସେ କଣ ତା ଜୀବନରେ ସେ ପରମାର୍ଥ ଜିନିଷ ବୁଝିବ, କଣ ସେ ବୁଝିବ? ସବୁବେଳେ କୃଷ୍ଣଙ୍କର ଶାସ୍ତ୍ର ପଢ଼ିବ, କୃଷ୍ଣଙ୍କ କଥା ଉପଲବ୍ଧି କରିବ, ଯେତେବେଳେ ଶୋଇବାକୁ ଯିବ ସେ କୃଷ୍ଣଙ୍କୁ ଚିନ୍ତା କରିକି ଶୋଇବ। କେବଳ ସ୍ୱର ଅଛି ଯେଉଁଟା, ସେ ସ୍ୱରଟା ତାକୁ ଦ୍ରଷ୍ଟ ଦରକାର, ଫୋନ ଉଠି ପଡ଼ିବ ମାନେ କୃଷ୍ଣ ଚେତନ ସାଙ୍ଗେ ସାଙ୍ଗେ, କଣ କୃଷ୍ଣ ପାଇଁ କଣ କରିବି, କୃଷ୍ଣ କେମିତି ଚିନ୍ତା କରିବି, କୃଷ୍ଣଙ୍କର କଣ ହବ, ତ ଦର୍ଶନ ହବ। ଏଇ ଯୋଉ ସେବନମୁଖୀ ଭାବଟା କୃଷ୍ଣ ଦର୍ଶନ, ଏ ଅବସ୍ଥାରେ ସେବା କରିବାର ଭାବନାଟା କଣ ହେଲା, କଣ କଣ କରିବ, ଭଗବାନଙ୍କୁ ଉଠେଇବି, ଭଗବାନଙ୍କ ପାଇଁ ରୋଷେଇ କରିବି, ଏଇଟା କଣ କଣ ରହିଲା, ସେବନମୁଖୀ ଭାବଟା ରହିଲା, ଏଇଟା ଦର୍ଶନ ହେଇକି ଚାଲିଛି ଆଉ। ଏଇଟା ତ ପ୍ରତିଯୁକ୍ତ ପୂର୍ଣ୍ଣ ପ୍ରତିଯୁକ୍ତ ହେଇଯିବ, କୃଷ୍ଣ ସେବାଟା ଗ୍ରହଣ କରିନେଲେ ପରେ କୃଷ୍ଣଙ୍କୁ ସାକ୍ଷାତ ତୁମେ ଦର୍ଶନ କରିବ, ଶୁଦ୍ଧ ଭକ୍ତି ପ୍ରାପ୍ତ ହେବ। ଠିକ୍ ଅଛି, ଆମେ ଆସନ୍ତାକାଲି ଶ୍ରବଣ କରିବା। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ।